भगवते वासुदेवाय देवाय ॐ नमो भगवते वासुदेवाय श्रीमद्भागवतम दशम स्कंध 64 अध्याय श्लोक 16 कस्यचित् द्विजमुख्यस्य भ्रष्टा गोर्मम गोधने संप्रुक्ता विदुषा सा च मया दत्ता द्विजातये कस्यचित् द्विजमुख्यस्य भ्रष्टा गोर्मम गोधने संप्रुक्ता विदुषा सा च मया दत्ता द्विजातये कस्यचित् द्विजमुख्यस्य भ्रष्टा गोर्मम गोधने संप्रुक्ता विदुषा सा च मया दत्ता द्विजातये कस्यचित् द्विजमुख्यस्य भ्रष्टा गोर्मम गोधने संप्रुक्ता विदुषा सा च मया दत्ता द्विजातये द्विजमुख्यस्य गोधने संप्रुक्ता विदुषा सा च मया दृष्टा द्विजातये कस्यचित् द्विजमुख्यस्य गोधने द्विजमुख्यस्य गोधने ଥରେ କୌଣସି ଏକ ଉଚ୍ଚ ଶ୍ରେଣୀର ବ୍ରାହ୍ମଣର ଗୋଟିଏ ଗାଭୀ ପଥ ଭୁଲି ମୋ ଗୋଷ୍ଠୀରେ ପ୍ରବେଶ କଲା। ଅଜାଣତରେ ମୁଁ ଅନ୍ୟ ଏକ ବ୍ରାହ୍ମଣକୁ ସେହି ଗାଭୀଟିକୁ ଦାନ କରିଥିଲି। ଏହି ଶ୍ଳୋକ ଭାଷ୍ୟରେ ଭାବାର୍ଥରେ ପ୍ରଭୁପାଦଙ୍କ ଶିଷ୍ୟମାନେ କହୁଛନ୍ତି ଯେ ଶ୍ରୀଲ ସିଦ୍ଧର ସ୍ୱାମୀ ବ୍ୟାଖ୍ୟା କରିଛନ୍ତି ଯେ ଏଠାରେ ଦ୍ୱିଜମୁଖ୍ୟ ଉଚ୍ଚ ଶ୍ରେଣୀର ବ୍ରାହ୍ମଣ କଥାଟି ବୁଝାଉଛି ଯେ ଦାନ ଗ୍ରହଣରୁ ବିରତ ହୋଇଛନ୍ତି ଏବଂ ସେଥିପାଇଁ ସେହି ଗାଭୀଟିର ବିନିମୟରେ ଅଯଥା 1,00,000 ଗାଭୀ ଗ୍ରହଣ କରିବାକୁ ଚାହାନ୍ତି ନାହିଁ। ହରେ କୃଷ୍ଣ ପୁସ୍ତକ ସଜନବୃନ୍ଦ ମାତୃବୃନ୍ଦ ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଏଇ ନୃଗଙ୍କର କଥା ଚାଲିଛନ୍ତି। ରାଜା ନୃଗ ସିଏ ହେଉଛନ୍ତି କାହା ପୁଅ? ହଁ, ଇଖୁଆକୁ ତନୟ। ଇଖୁଆକୁ ହେଉଛନ୍ତି କାହା ପୁଅ? ହଁ, ବିବସାନ ବୈବସତ ବିବସାନଙ୍କ ପୁତ୍ର ହେଉଛନ୍ତି ବୈବସତ, ବୈବସତଙ୍କ ପୁତ୍ର ହେଉଛନ୍ତି ଇଖୁଆକୁ, ଇଖୁଆକୁ ପୁତ୍ର ହେଉଛନ୍ତି ନୃଗ। ଏଇଭଳି ଭାବେ ପରମ୍ପରାରେ ଆସୁଛନ୍ତି, ଯେଉଁ ପରମ୍ପରାରେ ଭଗବାନ ଆସୁଛନ୍ତି, ରାମଚନ୍ଦ୍ର ଆସୁଛନ୍ତି, ତାଙ୍କର କଥା ଆମେ ଶୁଣିବା ରାମନବମୀ। ତେଣୁ ଏହି ସୂର୍ଯ୍ୟବଂଶର କଥା ଚାଲିଛନ୍ତି ନୃଗ। ତେଣୁ ଏଠି ସେ କହୁଛନ୍ତି ଯେଉଁ ବହୁତ ବଡ଼ ଆମେ ଶୁଣୁଥିଲେ କିଭଳି ଭାବରେ ସେ ଦାନ କରୁଥିଲେ, ଗତ ଶ୍ଳୋକରେ ଆମେ ଆଲୋଚନା କରିଥିଲେ ଯେ କେତେ ପ୍ରକାର ସେ ଯେଉଁ ଖାଲି ଯେ ଗାଭୀ ଦାନ କରୁଥିଲେ ତାହା ନୁହଁ, ବହୁତ ପ୍ରକାର ବସ୍ତୁକୁ ସବୁ ଦାନ କରୁଥିଲେ ଗତ ଶ୍ଳୋକରେ ଶୁଣୁଥିଲେ। ଏବଂ ସେ ଯେଉଁ ଗାଭୀମାନଙ୍କୁ ଦାନ କରୁଥିଲେ କିଭଳି ଭାବରେ ତାଙ୍କୁ ସବୁ ଅଳଙ୍କୃତ କରିକି ସବୁ ଦାନ କରୁଥିଲେ, ଏଇ ଗତଟି ଏଇ ଶ୍ଳୋକ ଦୁଇଟି ଗତକାଲି ଆମେ ଆଲୋଚନା କରିଥିଲେ। ତେଣୁ ଏ ଶ୍ଳୋକରେ କହୁଛନ୍ତି ଏଇଭଳି ଭାବରେ ତ ଦାନ ହେଉଥିଲା, ତାହେଲେ ଅସୁବିଧା କ'ଣ ପାଇଁ ତୁମେ ଇଏ ଯେଉଁ କୁକଳାସ କାହିଁକି ହେଲ, କାରଣ କ'ଣ? ଏଇଟା ଭଗବାନ ପଚାରିଥିଲେ, ଭଗବାନ ଯଦିଓ ଜାଣନ୍ତି। ତେଣୁ କାହିଁକି ତୁମେ ଏଇଭଳି ଭାବରେ ଏଣ୍ଡୁଅ ହେଲ, କାରଣ କ'ଣ ପ୍ରଶ୍ନଟି ପଚାରିଥିଲେ, ଏଇ ଶ୍ଳୋକରେ ସେ ପ୍ରଶ୍ନର ଉତ୍ତର ଦିଆଯାଉଛି ଯେ କ'ଣ ହେଲା, ଏ ଭଗବାନଙ୍କ ବ୍ୟବସ୍ଥା, ଭଗବାନଙ୍କ ବ୍ୟବସ୍ଥାରେ ଯେଉଁ ହେଉଛି ଏଇଟାକୁ ଆମେ ବୁଝିବାକୁ ପଡ଼ିବ। ତେଣୁ ଏଠି ସେ କହୁଛନ୍ତି କସ୍ୟଚିତ୍ ଦ୍ୱିଜ ମୁଖ୍ୟସ୍ୟ, କସ୍ୟଚିତ୍ ବୋଇଲେ ସିଏ ବ୍ରାହ୍ମଣଙ୍କର ନାମଟା ଉଲ୍ଲେଖ କରାଯାଇ ନାହିଁ, କସ୍ୟଚିତ୍ ବ୍ରାହ୍ମଣ ନାଁ ଯେ ସେ ଜାଣିନାହାନ୍ତି ତା ନୁହଁ, ଜାଣିଛନ୍ତି କିନ୍ତୁ ସେ ତା ନାମର ଉଲ୍ଲେଖ କରିବା ପାଇଁ ପ୍ରୟୋଜନ ମନେ କଲେ ନାହିଁ। ସବୁ ସମୟରେ ସବୁ ଜିନିଷ କୁହାଯିବ ଦରକାର, ଆବଶ୍ୟକତା ନାହିଁ, ଯେତିକି ଦରକାର ସେତିକି କୁହାଯିବ। ତେଣୁ କସ୍ୟଚିତ୍ ବୋଲି କହିଲେ କସ୍ୟଚିତ୍ ଦ୍ୱିଜ ମୁଖ୍ୟସ୍ୟ, କିନ୍ତୁ ସେ ଜଣେ ଥିଲେ ଶ୍ରେଷ୍ଠ ବ୍ରାହ୍ମଣ, ଶ୍ରେଷ୍ଠ ଦ୍ୱିଜ, ଦ୍ୱିଜ ମୁଖ୍ୟ, ଦ୍ୱିଜ ମୁଖ୍ୟ। ଆମେ ଶୁଣୁଛେ ବ୍ରାହ୍ମଣମାନଙ୍କର ଗୁଣ ସବୁ ରହିଛି, ଏଇଭଳି ସେଇଭଳି ଭାବରେ ଜଣେ ମୁଖ୍ୟ ବ୍ରାହ୍ମଣ ଥିଲେ, ତାଙ୍କର ବହୁତ ଭଲ ଗୁଣ ଥିଲା। ଭଲ ଗୁଣ ଥିଲା କହିଲେ ଆମେ ଚିନ୍ତା କରିପାରିବା ନାହିଁ, ଏସବୁ କଥା ଆସିବ। ଗୋଟିଏ ଗାଈ ବଦଳରେ ତାଙ୍କୁ କୁହାଯିବ ତୁମକୁ ଲକ୍ଷେ ଗାଭୀ ଦେବା ଆମେ, ସିଏ କିନ୍ତୁ ନେବେ ନାହିଁ। ଏଇଭଳି ଭାବରେ ତାଙ୍କର ଦ୍ୱିଜ ମୁଖ୍ୟ, ତେଣୁ ତାଙ୍କର ଯେତିକିରେ ସେ ସତ୍ୟ ସନ୍ତୁଷ୍ଟ ରହିବେ, ସିଏ ଅଧିକା ଦରକାର ନାହିଁ, ତାଙ୍କର ଅଧିକା ଦେଲେ ମଧ୍ୟ ସେ ଗ୍ରହଣ କରିବେ ନାହିଁ। ତେଣୁ ଏହି ପ୍ରସଙ୍ଗରେ କଥା ଆସେ ସନାତନ ଗୋସ୍ୱାମୀ, ସନାତନ ଗୋସ୍ୱାମୀ ସିଏ ମଧ୍ୟ ଜଣେ ଦ୍ୱିଜ ମୁଖ୍ୟ, ଦ୍ୱିଜ ଶ୍ରେଷ୍ଠ ସନାତନ ଗୋସ୍ୱାମୀ। ସିଏ ଯେତେବେଳେ ଯାଉଥିଲେ ସ୍ନାନ କରିବା ବୃନ୍ଦାବନରେ ତ ରହୁଥିଲେ, ଭଗବାନଙ୍କର ଆରାଧନା କରୁଥିଲେ, ମହାପ୍ରଭୁ ତାଙ୍କୁ କହିଥିଲେ ତୁମେ ଯାଇକରି ସେଠି ଏ ଯେଉଁ ଲୁପ୍ତ ତୀର୍ଥକୁ ଉଦ୍ଧାର କର ଏବଂ ବିଭିନ୍ନ ବୈଷ୍ଣବ ଶାସ୍ତ୍ର ସବୁ ରଚନା କର। ସନାତନ ଗୋସ୍ୱାମୀ ବହୁତ ରଚନା କରିଛନ୍ତି, ବହୁତ ଶାସ୍ତ୍ର ସବୁ ରଚନା କରିଛନ୍ତି ଏବଂ ଭାଗବତ ମଧ୍ୟ ସେ ଟୀକା ପ୍ରଦାନ କରିଛନ୍ତି। ସିଏ ହେଉଛି କ'ଣ ନା ବୃହତ୍ ବୈଷ୍ଣବ ତୋଷଣୀ, ଏବଂ ତାଙ୍କର ପୁତୁରା ଯେଉଁ ରହିଛନ୍ତି ଅନୁପମଙ୍କର ପୁତ୍ର ଜୀବ ଗୋସ୍ୱାମୀ, ସେ ମଧ୍ୟ ଭାଗବତମର ଟୀକା ଦେଇଛନ୍ତି, ଯେଉଁ ଲଘୁ ବୈଷ୍ଣବ ତୋଷଣୀ। ଆମେ ଏଇ ଯେଉଁ କଥା କହୁଛେ ସେମାନଙ୍କର ଟୀକାକୁ ଉଦ୍ଧାର କରୁଛେ, ଏବଂ ମୂଳ ଟୀକା କାହାର ହେଉଛନ୍ତି ଶ୍ରୀଧର ସ୍ୱାମୀ। ସନାତନ ଗୋସ୍ୱାମୀ ମଧ୍ୟ ସେଇଭଳି ଭାବରେ ଯେତେବେଳେ ସ୍ନାନ କରିବା ପାଇଁ ଯାଉଥିଲେ ତାଙ୍କ ପଛରେ ଧନ ଗୋଡ଼ଉଥିଲା, ଧନ ଗୋଡ଼ଉଥିଲା ତାଙ୍କ ପଛରେ ସ୍ପର୍ଶମଣି ତାଙ୍କ ପାଦରେ ସବୁବେଳେ ଆସି କ'ଣ ପାଦରେ ମିଳିଯାଉଥିଲା ପାଦ ପାଖରେ ଏଇଭଳି ଭାବରେ। ତେଣୁ ଆମେ ଯେଉଁ ଏଇଥିରୁ ଆମେ ଜାଣିପାରିବା ସନାତନ ଗୋସ୍ୱାମୀଙ୍କର ଜୀବନୀ, ଏଇଥିରୁ ବୁଝିବା ଏ ଯେଉଁ ଦ୍ୱିଜ ମୁଖ୍ୟ ଥିଲେ ଏଇଭଳି ଭାବରେ ଗୋଟିଏ ଗାଭୀ ବଦଳରେ ଲକ୍ଷେ ଗାଭୀ ଦେବା ପାଇଁ କୁହାଗଲା, ସମସ୍ତେ ଇଏ ହେବେ, ସମସ୍ତେ ଲୋଭ ହେବ, ହଁ ଠିକ୍ ଅଛି ନେଇଯିବା, କିନ୍ତୁ ସେ ନେଲେ ନାହିଁ। କାହିଁକିନା ଦ୍ୱିଜ ମୁଖ୍ୟ ଶ୍ରେଷ୍ଠ ବ୍ରାହ୍ମଣ ଜଣେ, ଯେତିକି ତାଙ୍କର ଦରକାର ସେତିକିରେ ସନ୍ତୁଷ୍ଟ ରହିବେ, ଅଧିକ ସେ ଗ୍ରହଣ କରିବେ ନାହିଁ। ତେଣୁ ଇଏ ହେଉଛି ବ୍ରାହ୍ମଣତା, ଏ ମାନେ କ'ଣ ସରଳ ଜୀବନଯାପନ କରିବା, ସିମ୍ପୁଲ୍ ଲିଭିଂ ଆଣ୍ଡ ହାଇ ଥିଙ୍କିଂ, ସିମ୍ପୁଲ୍ ଲିଭିଂ ଏବଂ ହାଇ ଥିଙ୍କିଂ କିଭଳି ଭାବରେ କରି, ଇଏ ହେଉଛି ବ୍ରାହ୍ମଣ। ଯେଉଁମାନେ ବ୍ରାହ୍ମଣ ରହିଛନ୍ତି ତାଙ୍କର ଗୁଣ ହେଉଛି ଏଇଭଳି ଭାବରେ। ତେଣୁ ସନାତନ ଗୋସ୍ୱାମୀ ପାଖରେ ପାଦରେ ସ୍ପର୍ଶମଣି, ସେ ଜାଣିଛନ୍ତି ଇଏ ସ୍ପର୍ଶମଣି, କିନ୍ତୁ ସେ ନେଉନଥିଲେ, ଫିଙ୍ଗି ଦେଉଥିଲେ ସ୍ପର୍ଶମଣି, କିନ୍ତୁ ବାରମ୍ବାର ବାରମ୍ବାର, କାରଣ ଭଗବାନ ଚାହାନ୍ତି ଏ ଧନ ତାଙ୍କ ପାଖରେ, ଯେମିତି ଆମର ଇସ୍କନରେ, ଇସ୍କନରେ ବହୁତ ଧନ ଆସୁଛି, କେତେଜଣ ରହିଛନ୍ତି ତଥାକଥିତ ସାଧୁ, ସେମାନେ କହନ୍ତି ନା ଆମେ ଏ ଧନ ହେଉଛି ମାୟା, ଆମେ ଛୁଇଁବୁ ନାହିଁ, ଧନକୁ ମାୟା ବୋଲି କହିକି ଛୁଅନ୍ତି ନାହିଁ, କିନ୍ତୁ ପ୍ରଭୁପାଦ ମହାରାଜ ଏ ଧନକୁ ବ୍ୟବହାର କରିଛନ୍ତି ଭଗବାନଙ୍କ ସେବାରେ। ଏ ଧନଟା କାହାର ନୁହେଁ, ଏସବୁ ଭଗବାନଙ୍କର, ସବୁ ଧନ ହେଉଛି ଭଗବାନଙ୍କର। ସେ ଭଗବାନଙ୍କ ଧନରେ ଭଗବାନଙ୍କୁ ସେବା କରିବା, ଏ ହେଉଛି ଭକ୍ତର କର୍ତ୍ତବ୍ୟ ହେଉଛି ଏଇଟା। ତେଣୁ ଯାହା ହେଉ, ସନାତନ ଗୋସ୍ୱାମୀ ସେଇଟା ଗ୍ରହଣ କରୁନଥିଲେ, ଏଇଭଳି ଭାବରେ ଫିଙ୍ଗି ଦେଇଥିଲେ। ଗୋଟେ ଯେଉଁ ଅୟା ସବୁ ପଡ଼ୁଛି ସେଇ ସ୍ଥାନରେ ସବୁ ଫିଙ୍ଗି ଦେଇଥିଲେ ସେଇଟାକୁ। ତେଣୁ ଗୋଟେ ଥର ଜଣେ ବ୍ରାହ୍ମଣ ଆସିଲେ, କାଶୀର ଜଣେ ବ୍ରାହ୍ମଣ ଆସିଲେ, ସେ କାଶୀର ବ୍ରାହ୍ମଣ ମଧ୍ୟ ସେଇଭଳି ଭାବରେ ଦ୍ୱିଜ ଶ୍ରେଷ୍ଠ ସିଏ ମଧ୍ୟ ଜଣେ, କିନ୍ତୁ ତାଙ୍କର ଧନର ଆବଶ୍ୟକତା ଥିଲା, କାରଣ ସିଏ ବହୁତ ଦରିଦ୍ର ଥିଲେ, ଶିବଜୀଙ୍କର ଆରାଧନା କରୁଥିଲେ। ତେଣୁ ଶିବଜୀଙ୍କର ଅକପଟ କୃପା ସେ ପ୍ରାପ୍ତ ହୋଇଥିଲେ। ବୈଷ୍ଣବମାନ ଶ୍ରେଷ୍ଠ ହେଉଛନ୍ତି ଶିବଜୀ, ବୈଷ୍ଣବମାନ ଯଥା ଶମ୍ଭୁ ଭାଗବତମର ଦ୍ୱାଦଶ ସ୍କନ୍ଧରେ ଅନ୍ତିମ ଅଧ୍ୟାୟ 13 ଅଧ୍ୟାୟରେ ଯେତେବେଳେ ସୁତ ଗୋସ୍ୱାମୀ ଭାଗବତଙ୍କୁ ବିଶ୍ରାମ ଦେଉଛନ୍ତି, ସେଇ ଅଧ୍ୟାୟଟି ହେଉଛି ଅନ୍ତିମ ଅଧ୍ୟାୟ 335 ଅଧ୍ୟାୟ। ସେଇ ଅଧ୍ୟାୟରେ ଏଇ ଶିବଜୀଙ୍କ କଥା କହୁଛନ୍ତି, କାହିଁକି ନା ଏ ଭାଗବତର ମହାତ୍ମ୍ୟ, ଭାଗବତର ମହାତ୍ମ୍ୟ ଏଇଭଳି ଭାବରେ ଯେ ନିମ୍ନଗାନଙ୍ଗ ଯଥା ଗଙ୍ଗା, ନଦୀମାନଙ୍କ ଭିତରେ ଯିଏକି ନଦୀ କହିଲେ ଜଳଟା ସବୁବେଳେ ନିମ୍ନକୁ ଗତି କରେ, ନିମ୍ନଗାନଙ୍ଗ ଏଇଭଳି ଭାବରେ ଅନେକ ନଦୀ ରହିଛନ୍ତି, କିନ୍ତୁ ତାଙ୍କ ଭିତରେ ଶ୍ରେଷ୍ଠ ନଦୀ ଯଦି କୁହାଯିବ କିଏ ନା, ସେଇଟା ହେଉଛି ଗଙ୍ଗା, ନିମ୍ନଗାନଙ୍ଗ ଯଥା ଗଙ୍ଗା, କାରଣ ଭଗବାନଙ୍କ ପାଦକୁ ଧୌତ କରି ସେ ଆସୁଛନ୍ତି ଗଙ୍ଗା। ଆଉ ସବୁ ନଦୀ ଭଗବାନ ପାଦ ଧୌତ ଏଇ ଭଗବତ ଧାମରୁ ଆସୁଛନ୍ତି, ଗଙ୍ଗା ଭଗବତ ଧାମରୁ ଆସୁଛନ୍ତି। ତେଣୁ ଆମେ ଯେଉଁଠି ଭୌତିକ ଜଗତ ରହିଛେ, କିନ୍ତୁ ଆମ ପାଇଁ ଚିତ୍ ଜଗତର ବସ୍ତୁ ଆମ ପାଖରେ ଆସି ପହଞ୍ଚି ଯାଉଛି, ଗଙ୍ଗା। ଗଙ୍ଗା ହେଉଛି ଚିତ୍ ଜଗତର ବସ୍ତୁ, ଏ ଭୌତିକ ଜଗତର ନୁହଁ, ଖାଲି ଗଙ୍ଗା ଯେ ଚିତ୍ ଜଗତର ବସ୍ତୁ ଆଉ କିଛି ନୁହଁ, ତାହା ନୁହଁ, ଆହୁରି ବହୁତ ଜିନିଷ ଅଛି। କ'ଣ କ'ଣ ଚିତ୍ ବସ୍ତୁ କ'ଣ କ'ଣ ସବୁ ରହିଛି? ଭାଗବତ ତୁଳସୀ ଗାୟ ଭକ୍ତ ଜନେ ଚତୁର୍ଦ୍ଧାବି ଗ୍ରହ କୃଷ୍ଣ ଏଇ ଚାରି ସନେ, ଏସବୁ ଚିତ୍ ବସ୍ତୁ, ଭାଗବତ ମଧ୍ୟ ଚିତ୍ ବସ୍ତୁ, ଆମେ ପାଠ କରୁଛୁ ସବୁଦିନେ, ଭାଗବତ ଚିତ୍ ବସ୍ତୁ, ଏ ଭୌତିକ ବସ୍ତୁ ନୁହଁ। ଏବଂ ସେହିଭଳି ଭାବରେ ତୁଳସୀ ମଧ୍ୟ, ଏଇଠି ମଧ୍ୟ ତୁଳସୀ ରହିଛନ୍ତି, ତୁଳସୀ ସାଧାରଣ ବୃକ୍ଷ ନୁହଁ, ଇଏ ହେଉଛି ଚିତ୍ ବସ୍ତୁ, କୃଷ୍ଣ ପ୍ରେୟସୀ। ଏବଂ ଗଙ୍ଗା ନଦୀ ସେ ଭୌତିକ ଜଗତର ନୁହଁ, ଚିତ୍ ଜଗତର। ଏବଂ ଭକ୍ତଜନ ମଧ୍ୟ, ଭକ୍ତଜନ ମଧ୍ୟ ସେଇଭଳି ଭାବରେ ବିଭୁ ମାନେ ଭଗବାନଙ୍କ ଭଳି ତାଙ୍କର ରହିଛି ଭଗବତ ବସ୍ତୁ, ସିଏ ଚିତ୍ ବସ୍ତୁ ସେମାନେ। ତେଣୁ ଏ ଚାରିଜଣଙ୍କୁ ଚୈତନ୍ୟ ଚରିତାମୃତରେ କୁହାଯାଇଛି ଚତୁର୍ଦ୍ଧା ବିଗ୍ରହ କୃଷ୍ଣ ଏଇ ଚାରି ସନେ, ଭଗବାନ କୃଷ୍ଣ ଏଇ ଚାରିଜଣଙ୍କ ସହିତ ସେ ଚତୁର୍ଦ୍ଧା ବିଗ୍ରହ, ଭଗବାନଙ୍କର ବିଗ୍ରହ ଏଇସବୁ ଚାରିଟି, ଚତୁର୍ଦ୍ଧା ବିଗ୍ରହ କୃଷ୍ଣ ଏଇ ଚାରି ସନେ। ତେଣୁ ସୁତ ଗୋସ୍ୱାମୀ ଯେତେବେଳେ ଭାଗବତଙ୍କୁ ଅନ୍ତିମ ଅଧ୍ୟାୟ କଥା କହୁଛନ୍ତି, ସେହି ସମୟରେ ସେ ଭାଗବତ ମହାତ୍ମା ପ୍ରକାଶ କରିବା ପାଇଁ ଯାଇକରି ଏ ଶ୍ଳୋକଟି କହିଛନ୍ତି, ନିମ୍ନଗାନଙ୍ଗ ଯଥା ଗଙ୍ଗା, ନଦୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛି ଗଙ୍ଗା ନଦୀ। ଏବଂ ଦେବାନାମ ଅଚ୍ୟୁତ ଯଥା, ଦେବତାମାନଙ୍କ ଭିତରେ ଅଚ୍ୟୁତ ଭଗବାନ କୃଷ୍ଣ ଅଚ୍ୟୁତ, ତାଙ୍କର ଚ୍ୟୁତ କେବଳ ହୁଏ ନାହିଁ, ତାଙ୍କର କେବଳ ଚ୍ୟୁତି ହୁଏ ନାହିଁ ଅଚ୍ୟୁତ, ତେଣୁ ସିଏ ମଧ୍ୟ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ, ଦେବାନାମ ଅଚ୍ୟୁତ ଯଥା। ଏବଂ ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ଶମ୍ଭୁ ବା ଶିବଜୀ ଯଦିଓ ଭଗବାନ, ସିଏ ଯେଉଁ ବିଷ୍ଣୁ, କିନ୍ତୁ ସିଏ ଯେତେବେଳେ ତମଗଣକୁ ଆଶ୍ରୟ କରି ଆସନ୍ତି ସେ ଶିବରେ ପରିଣତ ହୁଅନ୍ତି, ତେଣୁ ସିଏ ଭଗବାନଙ୍କ ଭଜନ କରୁଛନ୍ତି, ପଞ୍ଚମୁଖରେ ଭଗବାନ ନାମଙ୍କ ଭଗବାନ ରାମଙ୍କର ନାମ ନେଉଛନ୍ତି ସିଏ, ଏଇ ମୁଖେ ରାମ ନାମ ଗାନ ତ୍ରିପୁରାରୀ, ଶିବଜୀଙ୍କର ଗୋଟେ ନାମ ହେଉଛି ତ୍ରିପୁରା, ତ୍ରିପୁର ତ୍ରିପୁରର ଅରି, ତ୍ରିପୁର ଗୋଟେ ରାକ୍ଷସ ଥିଲା, ତାକୁ ସେ ଭଗବାନ ବଧ କରିଥିଲେ, ଶିବଜୀ ବଧ କରିଥିଲେ, ଏ ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତ୍ରିପୁରାରୀ। ଏବଂ ତାଙ୍କର ପଞ୍ଚମୁଖ, ପଞ୍ଚମୁଖେ ରାମ ନାମ ଗାନ ତ୍ରିପୁରାରୀ, ପଞ୍ଚମୁଖରେ ଭଗବାନ ରାମଙ୍କର ସେ ଗାନ ନାମ ଗାନ କରୁଛନ୍ତି, ସବୁବେଳେ ଭଗବାନ ନାମ ଗାନ କରୁଛନ୍ତି ଶିବଜୀ ଏଇଭଳି ଭାବରେ। ଶିବଜୀ ସେ ସବୁବେଳେ ଭଗବାନ କଥା କହୁଛନ୍ତି ଶିବଜୀ ତାଙ୍କର ଧାମ ବିଷୟରେ ଭାଗବତ ବର୍ଣ୍ଣନା କରାଯାଇ ଚତୁର୍ଥ ସ୍କନ୍ଧରେ ଯେ ତାଙ୍କର ଯଦିଓ ସିଏ ତ୍ରିଭୁବନର ସ୍ୱାମୀ ମାଲିକ ସିଏ କିନ୍ତୁ ତାଙ୍କ ପାଖରେ ଖଣ୍ଡେ ଘର ବି ନାହିଁ ସେ ଯେଉଁ ରହିଛନ୍ତି କୁଡ଼ିଆ ଖଣ୍ଡେ ବି ନାହିଁ ସେ ବରଗଛ ମୂଳରେ ରହିଛନ୍ତି ସେ ବରଗଛ କହିଲେ ସେ ସାଧାରଣ ବରଗଛ ନୁହଁ ଶହେ ଯୋଜନ ବିସ୍ତୃତ ରହିଛି ତାର ଶହେ ଯୋଜନ ବିସ୍ତାର ରହିଛି ଶହେ ଯୋଜନ କହିଲେ 1200 କିଲୋମିଟର ଏବଂ ତାର ଉଚ୍ଚତା ହେଉଛି 75 ଯୋଜନ ବା 900 କିଲୋମିଟର 75 × 8 × 2 ଯେତିକି ହେବ ତାକୁ ସେଇ ଅନୁସାରେ ହେବ ମାଇଲ ସେତିକି ମାଇଲ 100 ଯୋଜନ କହିଲେ 800 ମାଇଲ 75 ଯୋଜନ କହିଲେ 600 ମାଇଲ ନା କେତେ 600 ମାଇଲ କହିଲେ 1200 କିଲୋମିଟର ଏ 900 କିଲୋମିଟର ଗୋଟେ ମାଇଲ ହେଉଛି 1.5 କିଲୋମିଟର ତେଣୁ ଏଇଭଳି ଭାବରେ ଏତେ ବିରାଟ ବଟବୃକ୍ଷରେ ସେ ରହିଛନ୍ତି ଯେଉଁଥିରେ କି ଗୋଟିଏ ନିଡ଼ ନାହିଁ ନିଡ଼ ତାପ ବର୍ଜିତ ଗୋଟିଏ ପକ୍ଷୀ ବସା କରୁନାହିଁ ସେଠି ଏବଂ ତାପ ବର୍ଜିତ ଖରାଦିନେ ସେଠୁ ଶୀତଳତା ଲାଗିବ ଶୀତଳତା ଜଣେ ପ୍ରାପ୍ତ ହେବ ଏବଂ ଶୀତ ଦିନେ ସେଠୁ ଉଷ୍ମତା ପ୍ରାପ୍ତ ହେବ ଏଇଭଳି ଭାବରେ ନିର୍ନିଡ ତାପ ବର୍ଜିତ ଶିବଜୀ ସେଇଠି ବସିଛନ୍ତି ସେଇଠି ରହିଛନ୍ତି ଏ କଥା ଆସିବ ଆମର ଯେତେବେଳେ ଦକ୍ଷ ଯେତେବେଳେ ଭଗବାନ ଶିବଜୀଙ୍କ ପ୍ରତି ଦ୍ରୋହ କରିବେ ସେହି ପ୍ରସଙ୍ଗରେ ଏ କଥାଟି ଆସୁଛି ତେଣୁ ଶିବଜୀଙ୍କର ସେ ଭକ୍ତ ଥିଲେ ଶିବଜୀଙ୍କର ଦୁଇ ପ୍ରକାର ରହିଛି କୃପା ରହିଛି ଗୋଟେ ହେଉଛି ଅକପଟ କୃପା ଗୋଟେ ହେଉଛି ସକପଟ କୃପା ତେଣୁ ଇଏ କାଶୀର ବ୍ରାହ୍ମଣ ଜଣଙ୍କ ସେ ଅକପଟ କୃପା ପ୍ରାପ୍ତ ହୋଇଥିଲେ ଶିବଜୀଙ୍କର ଶିବଜୀଙ୍କର ଆରାଧନା କରୁଥିଲେ ତେଣୁ ସେ ଭଗବାନଙ୍କ ଭକ୍ତ ହେଲେ ଶିବଜୀ ତାଙ୍କୁ ଭଗବାନ ଭକ୍ତରେ ପରିଣତ କରିଦେଲେ ତେଣୁ ସେ ସନାତନ ଗୋସ୍ୱାମୀ ପାଖକୁ ଯାଇଥିଲେ ସନାତନ ଗୋସ୍ୱାମୀ ପାଖକୁ ଯାଇଥିଲେ ତାଙ୍କୁ ଶିବଜୀ କହିଲେ ତୁମେ ଯାଅ ସେ ସନାତନ ଗୋସ୍ୱାମୀ ସେ ତୁମକୁ ପ୍ରଦାନ କରିବେ ଧନ କିଛି ପ୍ରଦାନ କରିବେ ତୁମର ଦାରିଦ୍ରତା ଦୂର ହେବ ତେଣୁ ସେ ଯାଇଥିଲେ ତାଙ୍କ ପାଖକୁ ଯାଇକରି ତାଙ୍କୁ ମାଗିଲେ କିଛି ଧନ ପ୍ରଦାନ କରିବା ପାଇଁ ସନାତନ ଗୋସ୍ୱାମୀ କହିଲେ ମୁଁ କ'ଣ ମୋର ଧନ ଅଛି ଯେ ମୁଁ ତୁମକୁ ଦେବି ମୋର କମଣ୍ଡଳୁ ଖଣ୍ଡେ ରହିଛି ଆଉ ଏ ଦଣ୍ଡ ରହିଛି ଦଣ୍ଡ କମଣ୍ଡଳୁ ଆଉ ମୁଁ କ'ଣ ତୁମକୁ ଦେବି ତେଣୁ ସେ କହିଲେ ପ୍ରଭୁ ମୋତେ ଭଗବାନ କହିଛନ୍ତି ଶିବଜୀ କହିଛନ୍ତି ତେଣୁ ଆପଣଙ୍କ ପାଖରେ ନିଶ୍ଚୟ କିଛି ଅଛି ମୋତେ ସେଇଟା ଦିଅନ୍ତୁ ଧନ କିଛି ଦିଅନ୍ତୁ ତେଣୁ ସନାତନ ଗୋସ୍ୱାମୀଙ୍କର ମନେ ପଡ଼ିଲା ବାରମ୍ବାର ଏଇ ଯେଉଁ ସ୍ପର୍ଶମଣି ତାଙ୍କ ପାଖକୁ ଆସୁଥିଲା ତାକୁ ଫିଙ୍ଗି ଦେଉଥିଲେ ସେ କିନ୍ତୁ ବାରମ୍ବାର ଆସିବାରେ ତାକୁ ଗୋଟିଏ କଣରେ ରଖିଦେଇଥିଲେ ତାଙ୍କର ସେ କୁଡ଼ିଆ ଯେଉଁ ରହିଛନ୍ତି ସେ କୁଡ଼ିଆରେ ଗୋଟିଏ କଣରେ ରଖିଦେଇଥିଲେ ସେଠି ସବୁ ଅଳିଆ ମାନେ ସବୁ ଗାର୍ବେଜ୍ ଭଳିଆ ସବୁ ଜିନିଷ ସବୁ ସେଠି ରହିଥିଲା ତେଣୁ ସେ ତାଙ୍କର ମନେ ପଡ଼ିଲା କହିଲେ ଠିକ୍ ଅଛି ସେଇ କୋଣରୁ ଯାଇକରି ସେଠି ସବୁ ରହିଛି ଗୋଟେ ସ୍ପର୍ଶମଣି ପଥର ଅଛି ତୁମେ ନେଇଯାଅ ତୁମର ଧନ ତୁମେ ପ୍ରାପ୍ତ ହେବ ତୁମ ଦାରିଦ୍ରତା ଦୂର ହେବ ଏଇଭଳି ଭାବରେ କହିଲେ ତେଣୁ ସେ ଯାଇକି ଦେଖିଲା ବେଳକୁ ତା ଦେହରେ ରହିଛି ସ୍ପର୍ଶମଣି ଚିକ୍ 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 କରୁଛି ସ୍ପର୍ଶମଣି ପଥର ଚିକ୍ ଚିକ୍ କରୁଛି ବହୁତ ଆନନ୍ଦିତ ହୋଇକି ନେଇକରି ଗଲେ ମୁଣ୍ଡିଆ ମାରିକରି ତାଙ୍କୁ ଗଲେ ତେଣୁ ଗଲାବେଳକୁ ସେ ଚିନ୍ତା କରୁଛନ୍ତି କାରଣ ଇଏ ବୈଷ୍ଣବଙ୍କର ଦର୍ଶନ କଲେ ବୈଷ୍ଣବଙ୍କର ସଙ୍ଗ ଲାଭ କଲେ ଏବଂ ଶିବଜୀଙ୍କର ଅକପଟ କୃପା ପ୍ରାପ୍ତ ହୋଇଛନ୍ତି ତେଣୁ ତାଙ୍କର ମନରେ ଯେଉଁ ଥିଲା ଅଶୁଦ୍ଧତା ଥିଲା ସବୁ ଦୂର ହୋଇଗଲା ମନ ତାଙ୍କ ପବିତ୍ର ହୋଇଗଲା ତେଣୁ ତାଙ୍କର ଶୁଭ ଚିନ୍ତା ଆସିଲା ତେଣୁ ସେ ଚିନ୍ତା କଲେ ଏ ପଥରଟି ଏତେ ମୂଲ୍ୟବାନ ଯୋଉକୁ ଛୁଇଁଦେଲେ ଲୁହାକୁ ଛୁଇଁଦେଲେ ସୁନା ହୋଇଯିବ ଆମର କେତେଜଣ ଭକ୍ତ ଅଛନ୍ତି ସେମାନେ କହୁଛନ୍ତି ଆମର ଗୋଟେ କଥା ଆସୁଛି ସେମନ୍ତଙ୍କ ମଣି ପ୍ରସଙ୍ଗ ଆସୁଛି ଭାଗବତ ଶୁଣୁଛେ ନା ଏ ଯେଉଁ ବିବାହ କଲେ ଭଗବାନ ଯେଉଁ ସତ୍ୟଭାମକୁ ବିବାହ କଲେ ତାଙ୍କର ପିତା ସତ୍ରାଜିତ ତାଙ୍କ ପାଖରେ ଥିଲା ସେଇ ମଣି ଥିଲା ସେମନ୍ତଙ୍କ ମଣି ଯେଉଁ ମଣିକୁ ପୂଜା କରିକି ପ୍ରତିଦିନ ସେ 800 ସେର ସୁନା ପ୍ରାପ୍ତ ହେଉଥିଲେ 800 ସେର ସୁନା ପ୍ରାପ୍ତ ହେଉଥିଲେ ଯାହାର ମାନେ ହିସାବରେ ହେବ କେତେ ନା 77 କେଜି 77 କେଜି ଗୋଟିଏ ନୁହଁ ଦୁଇଟି ନୁହଁ 77 କେଜି ତେଣୁ ସେ ଭକ୍ତ ଜଣ କହିଲେ ଆମେ ସେ ମଣିଟା କେଉଁଠି ଅଛି ଆମେ ଯାଇ ଘିନି ଆସିବା ଯାଇକି ଘିନି ଆସିକିରି ଆମର ମନ୍ଦିର ତିଆରି କରିବା ଏଭଳି ଭାବରେ ସେ କହୁଥିଲେ ତେଣୁ ଇଏ ଯେଉଁମାନେ ଏ ଲୋଭ ରହିଛି ସେମାନେ ଏସବୁ ଚିନ୍ତା କରିବେ ଯେଉଁମାନଙ୍କୁ ଲୋଭ ନାହିଁ ସେମାନେ ଚିନ୍ତା କରିବେନି ସେ ଫିଙ୍ଗିଦେବେ ତାକୁ ସନାତନ ଗୋସ୍ୱାମୀ ଫିଙ୍ଗି ଦେଇଥିଲେ କିନ୍ତୁ ଇଏ ବ୍ୟକ୍ତି ଜଣକ ମଧ୍ୟ ଏ ବ୍ରାହ୍ମଣ ଜଣକ ମଧ୍ୟ ତାଙ୍କର ମଧ୍ୟ ସେଇଭଳି ଭାବରେ ଶୁଭ ଚିନ୍ତା ଉଦୟ ହେଲା। ତେଣୁ ସେ ଚିନ୍ତା କଲେ ଇଏ ଯେଉଁ ମଣିଟା ଯଦି ଏତେ ମୂଲ୍ୟ ରହିଛି ସ୍ପର୍ଶମଣି ଲୁହାକୁ ସୁନା କରିଦେବ ତେଣୁ କିନ୍ତୁ ସେ କାହିଁକି ଏଭଳି ଭାବରେ ଫିଙ୍ଗି ଦେଇଥିଲେ ସେଇଟାକୁ, ତାକୁ ତ ବହୁତ ସାହିତିକି ରଖିବା କଥା। ଏଇଟା ଚିନ୍ତା ଆସିଲା ତାଙ୍କର ମନରେ, ମନରେ ଚିନ୍ତା ଆସିଲା, ଏଇ ଚିନ୍ତା ଯେଉଁ ଆସୁଛି ଏ ଭଗବାନଠାରୁ ଆସୁଛି। ମତ ସ୍ମୃତି ଜ୍ଞାନମ ଅପହନମ ଚ, ଭଗବତ ଗୀତା 15:15 ଭଗବାନ କହୁଛନ୍ତି, ଭଗବାନ ସମସ୍ତଙ୍କ ହୃଦୟ ରହିଛନ୍ତି ଏବଂ ହୃଦୟ ରହିକରି ଖାଲି ଚୁପଚାପ ରହିଛନ୍ତି ତାହା ନୁହଁ, ସେ ସ୍ମୃତି ଦେଉଛନ୍ତି, ଜ୍ଞାନ ଦେଉଛନ୍ତି ଏବଂ ବିସ୍ମୃତି ମଧ୍ୟ ଦେଉଛନ୍ତି। ମତ ସ୍ମୃତି ଜ୍ଞାନମ ଅପହନମ ଚ, ତେଣୁ ତାଙ୍କର ଏଇ ଜ୍ଞାନଟି ଆସିଲା, ଚିନ୍ତା କଲେ କାହିଁକି ସେ ଫିଙ୍ଗି ଦେଇଥିଲେ। ତେଣୁ ସେ ପୁଣି ଫେରିକିରି ଆସିଲେ, ପଚାରିଲେ ସନାତନ ଗୋସ୍ୱାମୀ ପଚାରିଲେ କ'ଣ ହେଲା, ପୁଣି କାଇଁ ଆସିଲ? ନା ପ୍ରଭୁ, ଏଇଟା ଶ୍ରେଷ୍ଠ ଧନ ନୁହଁ, ଆପଣଙ୍କ ପାଖରେ ଆଉ କିଛି ଭଲ ଧନ ଅଛି ସେଇଟା ମୋତେ ଦିଅନ୍ତୁ, ନହେଲେ ଏଇଟା କାଇଁ ଫିଙ୍ଗି ଦେଇଥାନ୍ତେ ଆପଣ। ଏଇଭଳି ଭାବେ ଯେତେବେଳେ କହିଲେ, ସନାତନ ଗୋସ୍ୱାମୀ କହିଲେ, ତୁମେ ଯଦି ସେ ଧନ ନେବ ତାହେଲେ ଏଇଟାକୁ ଫିଙ୍ଗିବାକୁ ପଡ଼ିବ, ସେ ଧନ ନେଲେ ଏଇଟା ଫିଙ୍ଗିବାକୁ ପଡ଼ିବ। ତେଣୁ ଯେହେତୁ ତାଙ୍କର ହୃଦୟ ଶୁଦ୍ଧ ହୋଇଯାଇଥିଲା ତେଣୁ ସେ ଫିଙ୍ଗିଦେଲେ, ସ୍ପର୍ଶମଣି କିଏ ଫିଙ୍ଗିପାରିବେ ନାହିଁ, ଫିଙ୍ଗିଦେଲେ ଫିଙ୍ଗିଦେଲେ ତାପରେ ସନାତନ ଗୋସ୍ୱାମୀ କହୁଛନ୍ତି, ଚାଲ ଠିକ୍ ଅଛି ତୁମେ ନିଅ, ଏ ସବୁଠାରୁ ଶ୍ରେଷ୍ଠ ମୂଲ୍ୟବାନ ଧନ ହେଉଛି ଏଇଟା। କ'ଣ? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଅଷ୍ଟୋତ୍ତର ସତନାମରେ ବର୍ଣ୍ଣନା କରାଯାଇଛି। ସତ ଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ, ତଥାପି ନା ହରେ କୃଷ୍ଣ ନାମେର ସମାନ। ଶହେ ଭାର ସୁନା, ହଜାର କେଜି ଶହେ ଭାର ସୁନା ମାନେ ଏତିକି ସୁନା ବା କୋଟିଏ ଗାଭୀ, ଇଏ ବହୁତ କୋଟି ଗାଭୀ ପ୍ରଦାନ କରୁଥିଲେ ଏବଂ କନ୍ୟା ମଧ୍ୟ ସେ ପ୍ରଦାନ କରୁଥିଲେ, ଆମେ ଶୁଣୁଥିଲେ ଗତ ଶ୍ଳୋକରେ। କିନ୍ତୁ ଭଗବାନ କୃଷ୍ଣଙ୍କର ଗୋଟିଏ ନାମ ସହିତ ସମାନ ହୋଇପାରିବେ ନାହିଁ। ସତ ଭାର ସୁବର୍ଣ୍ଣଙ୍କ କୋଟି କନ୍ୟା ଦାନ, ତଥାପି ନା ହେ କୃଷ୍ଣ ନାମରେ ସମାନ, ଏ କଥାଟି ରହିଛି। ତେଣୁ ସେଇ ମହାମନ୍ତ୍ର ପ୍ରଦାନ କଲେ। ଏ କଥାଟି ଦ୍ୱାରକା ଲୀଳାରେ ମଧ୍ୟ ରହିଛି, ବର୍ଣ୍ଣନା କରାଯାଇଛି। ଦ୍ୱାରକା ଲୀଳାରେ ଥରେ ସତ୍ୟଭାମା ସିଏ ଗୋଟେ କ'ଣ ଯଜ୍ଞ କରୁଥିଲେ, ଯଜ୍ଞ କରୁଥିଲେ, ନାରଦ ମୁନିକୁ ଡାକିଥିଲେ ସେ ଯଜ୍ଞ କରି। ନାରଦ ମୁନି ସବୁବେଳେ ଦ୍ୱାରକା ନିକଟରେ ରହନ୍ତି, ଦ୍ୱାରକା ନିକଟରେ ଭଗବାନ ଯେତେବେଳେ ତାଙ୍କ ଲୀଳା ଚାଲୁଥିଲା, ବର୍ତ୍ତମାନ ଦ୍ୱାରକା ଲୀଳା ଭଗବାନ ଚାଲିଛି, ଦ୍ୱାରକା ଲୀଳା ପାଖାପାଖି 100 ବର୍ଷ କାଳ ଚାଲିବ। ତେଣୁ ବହୁତ ମୁନି ଋଷିମାନେ ସେଇ ନିକଟରେ ରହନ୍ତି, ପିଣ୍ଡାରିକ କ୍ଷେତ୍ର ଗୋଟେ ରହିଛି ସେଇ ଦ୍ୱାରକା ନିକଟରେ, ସେଇଠି ସବୁବେଳେ ସେମାନେ ରହନ୍ତି। ଏମିତିକି ଭଗବାନ ନାରଦ ମୁନିକୁ ଆଉ ଗୋଟେ କେଉଁ କାର୍ଯ୍ୟରେ ପଠାଇଲେ ମଧ୍ୟ ସେ ଯାଇକରି ସାଙ୍ଗେ ସାଙ୍ଗେ ପଳାଇ ଆସିବେ ସେଇଠିକି, ଦ୍ୱାରକାକୁ, ଦ୍ୱାରକା ସେଠି କୁଆଡ଼େ ଯାଆନ୍ତି ନାହିଁ, କାରଣ ଭଗବାନ ସେଇଠି ରହିଛନ୍ତି। ଯାହାଙ୍କର ସେମାନେ ଭଜନ କରୁଛନ୍ତି ମୁନି ଋଷିମାନେ, ସେଇ ଭଗବାନ ଲୀଳା କରୁଛନ୍ତି। ତେଣୁ ଏଇଭଳି ଭାବରେ ଗୋଟେ ଘଟଣା ହୋଇଥିଲା, ସତ୍ୟଭାମା ନାରଦ ମୁନିକୁ ଡାକିକରି ସେ ଯଜ୍ଞଟି କରୁଥିଲେ। ଯଜ୍ଞ କରିସାରିଲା ପରେ ସେ ପଚାରିଲେ, ଯଜ୍ଞ କରିସାରିଲା ପରେ ସତ୍ୟଭାମା ପଚାରିଲେ, ଆପଣ କ'ଣ ଚାହୁଁଛନ୍ତି, ଆମେ ଆପଣଙ୍କୁ କିଛି ଆପଣଙ୍କୁ ଦକ୍ଷିଣା ଦେବୁ ନା, ତୁମର ଯେଉଁଟା ସବୁଠାରୁ ପ୍ରିୟ ବସ୍ତୁ ସେଇଟା ମୋତେ ଦିଅ, ଏଭଳି ଭାବରେ କହିଲେ ନାରଦ ମୁନି। ତେଣୁ ସେ କହିଲେ, ମୋର ପ୍ରିୟ ତ ହେଉଛନ୍ତି ଭଗବାନ କୃଷ୍ଣ, ନା ମୋତେ ସେଇଟାକୁ ଦିଅ। ତେଣୁ ସେ ଦେଇଦେଲେ, ହଠାତ୍ ଦେଇଦେଲେ, ଅର୍ଡ଼ର ଦେଇଦେଲା ପରେ ତାହାପରେ ସେ ଯେତେବେଳେ ନେଇକି ଯାଉଛନ୍ତି କୃଷ୍ଣଙ୍କୁ, ସେତେବେଳେ ସତ୍ୟଭାମା କହିଲେ, ନେଇ କୁଆଡ଼େ ଯାଉଛନ୍ତି, ନା ତ ମୋତେ ଦେଲ ଏଇଟାକୁ, ମୁଁ ନେଇକି ଯାଉଛି ତାଙ୍କୁ, ନା 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 ଇଏ ଖାଲି ମୋର ନୁହଁନ୍ତି, ଇଏ ଆମର 16,108 ରାଣୀ ରହିଛୁ ଆମେ, ଆହୁରି 16,107 ତାଙ୍କର ପତ୍ନୀ ଅଛନ୍ତି, ମୁଁ ଏଗୁଟା କେମିତି ଦେଇଦେବି, ତାଙ୍କ ବଦଳରେ ତୁମେ ଆଉ କିଛି ନିଅ, ନା ତାହେଲେ ଠିକ୍ ଅଛି ତାଙ୍କ ବଦଳରେ କ'ଣ ଦେଉଛ ଦିଅ। ତେଣୁ ନାରଦ ମୁନି କହିଲେ, ତାଙ୍କର ଯେତିକି ତାଙ୍କର ଓଜନ ଅଛି ସେତିକି ଓଜନରେ ମୋତେ ଦିଅ, କ'ଣ ଯେଉଁ ଏଇସବୁ ଅଳଙ୍କାର ଇତ୍ୟାଦି ସବୁ ଦିଅ, ବା ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦି ବିଭିନ୍ନ ପ୍ରକାର ଯେଉଁ ରହିଛି ମୂଲ୍ୟବାନ ବସ୍ତୁ ଅଛି ସବୁ ଦିଅ। ତେଣୁ ଦ୍ୱାରକାରେ କୌଣସି ମୂଲ୍ୟବାନ ବସ୍ତୁର କମି ନାହିଁ। ତେଣୁ ଗୋଟେ ନିକିତି ଅଣାଗଲା, ଗୋଟେ ପଟେ ଭଗବାନ ବସିଲେ, ଆଉ ଗୋଟେ ପଟେ ତାଙ୍କର ଯେତେ ସବୁ ଥିଲା, ସବୁ ଅଳଙ୍କାର ସବୁ ଥିଲା, ଯେଉଁ ସ୍ୱର୍ଣ୍ଣ ଇତ୍ୟାଦି ଯେଉଁ ତାହା ଥିଲା ସେସବୁ ରଖିଲେ। ଯେତେ ରଖିଲେ ମଧ୍ୟ ଭଗବାନ କୃଷ୍ଣଙ୍କ ସହିତ ସେ ତୁଳନା ହେଇପାରୁନାହିଁ। ତେଣୁ ଇଏ ଯେଉଁ ରୋହିଣୀ ମା ଥିଲେ, ସେଇଠି ରୋହିଣୀ ମା ଜାଣନ୍ତି ଭଗବାନଙ୍କ ଲୀଳାକୁ ସବୁ, ଭଗବାନ କୃଷ୍ଣଙ୍କ ଲୀଳାକୁ ସବୁ ସେ ଜାଣନ୍ତି, କୃଷ୍ଣର ମହିମାଙ୍କୁ ସେ ଜାଣନ୍ତି। ତେଣୁ ରୋହିଣୀ ମା କହିଲେ, ତମେ ଗୋଟେ ତୁଳସୀ ପତ୍ରରେ କୃଷ୍ଣ ଲେଖିକିରି ସେଇଠି ପକେଇ ଦିଅ, ସେ ସମାନ ହେଇଯିବ। ତେଣୁ ଯେତେବେଳେ ସେ ଲେଖିକିରି ରଖିଦେଲେ ସମାନ ହେଇଗ, ଭଗବାନ ସହିତ ସମାନ ସମାନ ନୁହଁ, ସେ କମି, କିନ୍ତୁ ପାଖାପାଖି ଆସିଗଲା। ଭଗବାନ କୃଷ୍ଣଙ୍କ ନାମ ସହିତ କେହି ସମାନ ହେଇପାରିବେ ନାହିଁ। ତେଣୁ ଏଭଳି ଲୀଳା ରହିଛି। ତେଣୁ ଯେଉଁମାନେ ଭଗବାନଙ୍କର ପ୍ରକୃତ ଭକ୍ତ, ସେମାନେ ଏଇଭଳି ଭାବରେ ଧନ ପ୍ରତି ତାଙ୍କର କୌଣସି ଆକର୍ଷଣ ନଥାଏ, ଧନ ପ୍ରତି ଆକର୍ଷଣ ନଥାଏ। ଧନ ପ୍ରତି ସମସ୍ତଙ୍କର ଆକର୍ଷଣ ରହିଛି, ଧନ ପ୍ରତି ସମସ୍ତଙ୍କର ଆକର୍ଷଣ ରହିଛି, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନଙ୍କର ଏ ଧନ ପ୍ରତି ଆକର୍ଷଣ ନଥାଏ। ଏଇଭଳି ଭାବରେ ବହୁତ ଦୃଷ୍ଟାନ୍ତ ରହିଛି। ତେଣୁ ଏଇ ଯେଉଁ ରହିଛି ବ୍ରାହ୍ମଣମାନେ, ସେମାନେ ଏଇଭଳି ଭାବରେ ଜୀବନଯାପନ କରୁଥିଲେ। ଆମର ସୁଦାମା, ସୁଦାମଙ୍କ ଚରିତ୍ର ଆସିବ ଭାଗବତ ଦଶମ ସ୍କନ୍ଧ 80 ଏବଂ 81, ଏ ଦୁଇଟି ଅଧ୍ୟାୟରେ ସୁଦାମଙ୍କ ଚରିତ୍ର ଆସିବ। ଭଗବାନଙ୍କର କ'ଣ ପାଠ ପଢ଼ିଲା ବେଳେ ସେ ତାଙ୍କର ସଖା ଥିଲେ, ସହପାଠୀ ଥିଲେ ସୁଦାମା। ଭଗବାନ ଯେତେବେଳେ ଯାଇଥିଲେ ଯାଇଥିଲେ ଉଜ୍ଜୟିନୀକୁ, ସନ୍ଦୀପନୀ ମୁନିଙ୍କର ଆଶ୍ରମକୁ ଯାଇଥିଲେ ପାଠ ପଢ଼ିବା ପାଇଁ, ସେହି ସମୟରେ ଇଏ ମଧ୍ୟ ପଢ଼ୁଥିଲେ, ଏଇ ଶ୍ରୀଦାମ ସେଇଠି, ସୁଦାମ ସେଇଠି ପଢ଼ୁଥିଲେ। ତେଣୁ ଏଇଥିରୁ ଆମେ ଜାଣିବା, ଆମର ବୈଦିକ ସଂସ୍କୃତିରେ ଯେଉଁମାନେ ଶିକ୍ଷା କରୁଥିଲେ ତାଙ୍କ କୌଣସି ଧନ ଦେବାକୁ ପଡ଼ୁନଥିଲା। ଭଗବାନ କୃଷ୍ଣ ରାଜାଙ୍କର ପୁତ୍ର, ବସୁଦେବଙ୍କ ପୁତ୍ର, ଏତେ ଧନଧାନ୍ୟ ରହି ସେ ଯେଉଁଠି ପଢ଼ୁଥିଲେ, ଇଏ ସୁଦାମ ମଧ୍ୟ ବହୁତ ଦରିଦ୍ର ବ୍ରାହ୍ମଣ, ସେ ଯାଇ ସେଠି ପଢ଼ୁଥିଲେ। ଓ ବର୍ତ୍ତମାନ ଯୁଗରେ ଯେଉଁ ପାଠ ପଢ଼ାଯାଉଛି, ଶିକ୍ଷା ଦିଆଯାଉଛି, ଆମର ଯେଉଁମାନେ ବହୁତ ଉନ୍ନତ କୂଳରେ ସବୁ ବହୁତ ଧନୀ ପରିବାର ବ୍ୟକ୍ତିମାନଙ୍କ ପାଇଁ, ତାଙ୍କ ପାଇଁ ଗୋଟେ ସ୍କୁଲ ରହିଛି, ଡେରାଡ଼ୁନରେ ଗୋଟେ ସ୍କୁଲ ରହିଛି, ଯେଉଁଠି ସବୁ ରାଜାଙ୍କର ପୁଅମାନେ, ବହୁତ ଧନୀ ବ୍ୟକ୍ତି ପୁତ୍ରମାନେ ସେଠି ସବୁ ପଢ଼ନ୍ତି। ଡେରାଡ଼ୁନରେ ଗୋଟେ ସ୍କୁଲ ରହିଛି, ଡେରାଡ଼ୁନ ସେଠି ସବୁ IAS ପିଲା, IAS ଯେଉଁମାନେ ପାସ୍ କରନ୍ତି ତାଙ୍କୁ ସବୁ ସେଠି ଦିଆଯାଏ, ଟ୍ରେନିଂ ଦିଆଯାଏ ଡେରାଡ଼ୁନରେ, ସେଇଠି ଏଇଭଳି ଭାବେ ରହିଛି। ଏ ହେଉଛି କ'ଣ କିଙ୍ଗଲି ସ୍କୁଲ ଭଳିଆ, ରାଜା ପିଲାମାନେ ସେଠି ପଢ଼ନ୍ତି, ତାଙ୍କୁ ସେମାନେ ପଢ଼ନ୍ତି କାହିଁକି, ଅନ୍ୟ ପିଲାମାନେ କାହିଁକି ପଢ଼ନ୍ତି ନା, ସେତିକି ଯେତିକି ଧନ ରହିଛି ଦେବା ପାଇଁ ସେ ଦେଇପାରିବନି, କେହି ଦରିଦ୍ର ବ୍ୟକ୍ତି ଦେଇପାରିବେ ନାହିଁ। ଧନୀ ବ୍ୟକ୍ତି ଦେବେ, ଲକ୍ଷ ଲକ୍ଷ ଟଙ୍କା ଦେଉଛନ୍ତି ଗୋଟେ ମେଡ଼ିକାଲ ପଢ଼ିବା ପାଇଁ, 25 ଲକ୍ଷ, 30 ଲକ୍ଷ, 50 ଲକ୍ଷ ଦେଉଛନ୍ତି ପଢ଼ିବା ପାଇଁ। ଇଏ ହେଉଛି ପାଠ ପଢ଼ାର ବର୍ତ୍ତମାନ ଅବସ୍ଥା, ଷ୍ଟାଣ୍ଡାର୍ଡ଼ ହେଉଛି ଏଇଟା। କିନ୍ତୁ ସେ ସମୟରେ ଯେଉଁ ପାଠ ପଢ଼ା ଯାଉଥିଲା, କୌଣସି ଧନ ତା ପଦ ବଦଳରେ କିଛି ଧନ ଦେବାକୁ ପଡ଼ୁଥିଲା ତାହା ନୁହଁ। ଜଣେ ଧନୀ ବ୍ୟକ୍ତି ମଧ୍ୟ ପଢ଼ିପାରୁଥିଲେ, ଦରିଦ୍ର ବ୍ୟକ୍ତି ମଧ୍ୟ ପଢ଼ିପାରୁଥିଲେ। ସୁଦାମା ଜଣେ ଦରିଦ୍ର ବ୍ୟକ୍ତି ଥିଲେ, କିନ୍ତୁ ସୁଦାମା ତାହାଙ୍କର ସୌଭାଗ୍ୟ ଭଗବାନଙ୍କ ସହ ସେ ପାଠ ପଢ଼ୁଥିଲେ, ଭଗବାନ ତାଙ୍କର ସହପାଠୀ ଥିଲେ, ପଢ଼ାଉଥିଲେ। ଯେତେବେଳେ ସାନ୍ଦିପନିମନି ପାଠ ପଢ଼ାଉଥିଲେ, ସେହି ସମୟରେ କୃଷ୍ଣ ବଳରାମ ଦୁଇ ଜଣ ଆମେ ଶୁଣୁଥିଲେ, ଏଇଟା ଆ ପୂର୍ବରୁ ବର୍ଣ୍ଣନା କରିସାରିଛେ ଆମେ, ଦଶମ ସ୍କନ୍ଧ କୁ 44-45 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭଗବାନ ଯାଇ ପାଠ ପଢ଼ୁଥିଲେ। 44 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭଗବାନ କଂସକୁ ହତ୍ୟା କଲେ, କଂସକୁ ହତ୍ୟା କଲା ପରେ ତାଙ୍କର ପିତାମାତାଙ୍କୁ ବନ୍ଦୀଶାଳରୁ ଉଦ୍ଧାର କଲେ, ତାଙ୍କର ଯେଉଁ ରହିଛନ୍ତି କଂସଙ୍କର ପିତା ଉଗ୍ରସେନକୁ ମଧ୍ୟ ବନ୍ଦୀଘରରୁ ଉଦ୍ଧାର କଲେ, ଉଦ୍ଧାର କରି ତାଙ୍କୁ ରାଜା କରାଇଲେ। ସେ ଚାହିଁଥିଲେ ସିଏ ମଧ୍ୟ ରାଜା ହୋଇପାରିଥାନ୍ତେ ବା ବସୁଦେବଙ୍କୁ ରାଜା କରିପାରିଥାନ୍ତେ, କିନ୍ତୁ ସିଏ ରାଜା ନ ହୋଇକରି ଏ କଂସର ପିତା ଭୋଜବଂଶରେ ସେ ଆସୁଛନ୍ତି, ଭୋଜବଂଶରେ ଆସୁଛନ୍ତି, ଭୋଜବଂଶ ମଧ୍ୟ ସେ ଯଦୁବଂଶରେ ଆସୁଛନ୍ତି, କିନ୍ତୁ ତଥାପି ଉଗ୍ରସେନ ସେ ଯେହେତୁ ରାଜା ଥିଲେ ତାଙ୍କୁ ସେ ରାଜା କରାଇଲେ, ନିଜେ ରାଜା ହେଲେ ନାହିଁ। ଏବଂ ସେ ଚାଲିଲେ ପାଠ ପଢ଼ିବା ପାଇଁ, ଉଜ୍ଜୟିନୀ ଚାଲିଲେ ପାଠ ପଢ଼ିବା ପାଇଁ, 64 ଦିନରେ 64 କଳା ପ୍ରାପ୍ତ ହୋଇଗଲେ। ଏ ଭଗବାନଙ୍କର ଏଭଳି ଶିକ୍ଷା, 64 ଦିନରେ 64 କଳା ସବୁକିଛି ଜ୍ଞାନକୁ ପ୍ରାପ୍ତ ହୋଇଗଲେ 64 ଦିନରେ। ଏବଂ ତାଙ୍କୁ ଗୁରୁଦେବଙ୍କୁ ଏଭଳି ଭାବରେ ଦକ୍ଷିଣା ଦେଲେ ଆଉ କିଏ ଦେଇପାରିବେ ନାହିଁ, ତାଙ୍କ ମୃତ ପୁତ୍ରକୁ ପ୍ରଦାନ କଲେ, ଏସବୁ କଥା ଆମେ ଶୁଣୁଥିଲେ ଦଶମ ସ୍କନ୍ଧ 45 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଥିଲା, ଆମେ ସବୁ ଆଲୋଚନା କରୁଥିଲେ। କିନ୍ତୁ ଏଇ ସୁଦାମାଙ୍କ ସହିତ ଯେଉଁ ସୁଦାମା ତାଙ୍କର ସହପାଠୀ ଥିଲେ ସେଠି ସେଠି ସେ କଥା କୁହାଯାଇନଥିଲା। କିନ୍ତୁ ସୁଦାମା ତାଙ୍କ ସହପାଠୀ ଥିଲେ ଏଇଟା 80 ଅଧ୍ୟାୟ ଏବଂ 81 ଅଧ୍ୟାୟ ଏଇ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। 80 ଏବଂ 81 ଅଧ୍ୟାୟରେ ସେ ତାଙ୍କର ସୌଭାଗ୍ୟ ଥିଲା ଭଗବାନଙ୍କ ସେ ସହପାଠୀ ଥିଲେ, ଭଗବାନ ସହିତ ସେ ପଢ଼ୁଥିଲେ। କିନ୍ତୁ ଭଗବାନ 64 ଦିନରେ ପଢ଼ି ଦେଇ ପଳେଇ ଆସିଲେ। ଇଏ ସୁଦାମାକୁ ଆଉ ଦିନ ବହୁତ ଦିନ ଲାଗିଥିବ, ବହୁତ ଦିନ ଲାଗିଥିବ, ସେ ପରେ ସବୁ ପାଠ ପଢ଼ିକି ଆସିଥିବେ। କିନ୍ତୁ ଭଗବାନ କୃଷ୍ଣ 64 ଦିନରେ ପଢ଼ିକି, କୃଷ୍ଣ ବଳରାମ 64 ଦିନରେ ସବୁ ପାଠ ପଢ଼ିକି ପଳେଇ ଆସିଲେ। ତେଣୁ ପରେ ଏଇ ଯେଉଁ ତାଙ୍କର ସହପାଠୀ ଥିଲେ ସୁଦାମା, ତାଙ୍କ ବିଷୟରେ ବର୍ଣ୍ଣନା କରି ଦଶମ ସ୍କନ୍ଧ 80 ଅଧ୍ୟାୟରେ, ଦଶମ ସ୍କନ୍ଧ 80 ଅଧ୍ୟାୟରେ ଯେତେବେଳେ ବର୍ଣ୍ଣନା କରାଯାଇଛି, ସେଠି କୁହାଯିବ ସୁଦାମା ଜଣେ ବହୁତ ଦରିଦ୍ର ବ୍ୟକ୍ତି, ବ୍ରାହ୍ମଣ, ବ୍ରାହ୍ମଣ ଦରିଦ୍ର ବ୍ୟକ୍ତି, ଏଇ ବ୍ରାହ୍ମଣ କଥା କୁହାଯାଉଛି ନା, ବ୍ରାହ୍ମଣ ସେଇ ଦରିଦ୍ର ବ୍ରାହ୍ମଣ ଥିଲେ। ବ୍ରାହ୍ମଣର କର୍ତ୍ତବ୍ୟ କ'ଣ? ବ୍ରାହ୍ମଣ କହିଲେ ତାଙ୍କର 6 କାର୍ଯ୍ୟ ରହିଛି। ବ୍ରାହ୍ମଣର କ'ଣ ତାଙ୍କର ଲକ୍ଷଣ ବା ବ୍ରାହ୍ମଣକୁ ଏହିଭଳି ଭାବରେ ଜାଣିବା ତାଙ୍କର କ'ଣ ସେମାନେ କରିବେ, ତାଙ୍କର କାର୍ଯ୍ୟ ହେଉଛି କ'ଣ ନା, ଯଜନ ଯାଜନ ପଠନ ପାଠନ ଦାନ ପ୍ରତିଗ୍ରହ, ଏତିକି କରିବେ। ଯଜନ କହିଲେ ଭଗବାନ ପୂଜା କରିବେ ଏବଂ ଯାଜନ କରିବେ, ଅନ୍ୟମାନଙ୍କୁ ଶିକ୍ଷା ଦେବେ କେମିତି ଭଗବାନ ପୂଜା କରିବାକୁ ପଡ଼ିବ, ଏ ଶିକ୍ଷା ଦେବେ, ଏ ବ୍ରାହ୍ମଣର କର୍ମ। ଯଜନ ଯାଜନ ପଠନ ପାଠନ ସେମାନେ ନିଜେ ପାଠ କରିବେ ଏବଂ ଅନ୍ୟମାନଙ୍କୁ ପଢ଼େଇବେ ପଠନ ପାଠନ, ଏବଂ ଦାନ ପ୍ରତିଗ୍ରହ ସେମାନେ ଦାନ ଯାହା ତାଙ୍କର ରହିଛି ଦାନ ଦେଇଦେବେ, ଏବଂ ପ୍ରତିଗ୍ରହ ସେ ମଧ୍ୟ ଦାନ ଗ୍ରହଣ କରିବେ। ଏ ବ୍ରାହ୍ମଣମାନଙ୍କର ଏଇସବୁ କାର୍ଯ୍ୟ, ଏଇ 6 କାର୍ଯ୍ୟ ରହିଛି ତାଙ୍କର, ଯଜନ ଯାଜନ ପଠନ ପାଠନ ଦାନ ପ୍ରତିଗ୍ରହ। ତେଣୁ ଇଏ ସେଇଭଳି ଭାବରେ ଜୀବନଯାପନ କରୁଥିଲେ। ଆଗକାଳେ ଯେଉଁଭଳି ଭାବରେ ଆମର ରହିଥିଲା ବୈଦିକ ସଂସ୍କୃତି, ସମସ୍ତଙ୍କୁ ଚାକିରି କରିବାକୁ ପଡ଼ୁନଥିଲା। ଇଏ ହେଉଛି ଶୂଦ୍ର, ଶୂଦ୍ର ମେଣ୍ଟାଲିଟି ଯେଉଁମାନଙ୍କର ରହିଛି ସେମାନେ ଚାହିଁବେ ଅନ୍ୟମାନେ ସେବା କରିବେ। ପରିଚର୍ଯ୍ୟାତ୍ମକ କର୍ମ ଶୂଦ୍ର ସାହାବି ସ୍ୱଭାବଜମ୍, ଏ ବର୍ଣ୍ଣାଶ୍ରମ ଧର୍ମ ଆମର ଯେଉଁ ବୈଦିକ ସଂସ୍କୃତି ରହିଛି, ବୈଦିକ ସଂସ୍କୃତିରେ ବ୍ରାହ୍ମଣମାନଙ୍କର କାର୍ଯ୍ୟ ହେଉଛି ଏଇଟା, ପୂଜାପାଠ ଇତ୍ୟାଦି ସବୁ ଏମାନଙ୍କ କାର୍ଯ୍ୟ ହେଉଛି ଏଇଟା, ଅନ୍ୟ କିଛି କରିବେ ନାହିଁ। କ୍ଷତ୍ରିୟମାନଙ୍କ କାର୍ଯ୍ୟ ହେଉଛି କ'ଣ, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧ ଚାପ୍ୟ ପଳାୟନ ଦାନ ଈଶ୍ୱର ଭାବଶ କ୍ଷତ୍ର କର୍ମ ସ୍ୱଭାବଜମ୍, କ୍ଷତ୍ରିୟର କର୍ମ ହେଉଛି ସେ ସୁରକ୍ଷା ପ୍ରଦାନ କରିବେ। କ୍ଷତରୁ ଯିଏ ତ୍ରାଣ କରନ୍ତି ସେ ହେଉଛି କ୍ଷତ୍ରିୟ, ସେ ଅନ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିବେ, ଶାସନ କରିବେ ସେ କ୍ଷତ୍ରିୟମାନେ। ଏବଂ ବୈଶ୍ୟମାନେ ସେମାନେ କ'ଣ କରିବେ ନା, କୃଷି ଗୋରକ୍ଷା ବାଣିଜ୍ୟ, କୃଷି କରିବେ, କିଏ ଗୋରକ୍ଷା ଗାଭୀକୁ ସୁରକ୍ଷା ପ୍ରଦାନ କରିବେ ଏବଂ ବାଣିଜ୍ୟ କରିବେ, ଏଇ 3 ମୁଖ୍ୟ କାର୍ଯ୍ୟ, ମୁଖ୍ୟ କାର୍ଯ୍ୟ। ଆଉ ଭଗବାନ ମଧ୍ୟ ଦଶମ ସ୍କନ୍ଧ ଏଇ ଆମେ ଶୁଣୁଥିଲେ ଗୋବର୍ଦ୍ଧନ ଲୀଳାରେ ଭଗବାନ କହୁଥିଲେ ବୈଶ୍ୟମାନଙ୍କର ଆଉ ଗୋଟେ କାମ ରହିଛି, ଚତୁର୍ଥ କାର୍ଯ୍ୟ, ସେଠୁ କ'ଣ ସେ ହେଉଛି କୃଷିଧମ। କୃଷିଧମ କହିଲେ ଯେଉଁ ମନି ଲେଣ୍ଡିଂ ବା ବ୍ୟାଙ୍କ ବିଜନେସ୍ ଯେଉଁ ରହିଛି, ବ୍ୟାଙ୍କରେ ଯେଉଁ କାର୍ଯ୍ୟ, ସେ କାର୍ଯ୍ୟ ମଧ୍ୟ ସେ ବୈଶ୍ୟମାନେ କରନ୍ତି, ଭଗବାନ କହିଛନ୍ତି ଏଇଟା, ମା ତାଙ୍କ ପିତାଙ୍କ ନନ୍ଦ ମହାଦେବ କହିଛନ୍ତି ଏଇଟା। ତେଣୁ ଏଇ 3 କାର୍ଯ୍ୟ ହେଉଛି ମୁଖ୍ୟ ବୈଶ୍ୟମାନଙ୍କର, ଏଇ 3 କାର୍ଯ୍ୟ। କିନ୍ତୁ ଶୂଦ୍ର ସାହାବି କ'ଣ, ପରିଚର୍ଯ୍ୟାତ୍ମକ କର୍ମ ଶୂଦ୍ର ସାହାବି ସ୍ୱଭାବଜମ୍, ପରିଚର୍ଯ୍ୟା ସେ ଅନ୍ୟ 3 ବର୍ଣ୍ଣକର ବ୍ୟକ୍ତିମାନଙ୍କର ସେ ପରିଚର୍ଯ୍ୟା କରିବେ, ତାଙ୍କର ସେବା କରିବେ। ଶୂଦ୍ର କାର୍ଯ୍ୟ ହେଉଛି ସେ ଏଇଭଳି ଭାବରେ ସେବା କରିବେ, ଶୂଦ୍ର କାର୍ଯ୍ୟ। ତେଣୁ କଳିଯୁଗରେ ଏ ବର୍ଣ୍ଣାଶ୍ରମ ଧର୍ମ ଲୋପ ପାଇଯାଇଛି, ତେଣୁ ସମସ୍ତେ ଶୂଦ୍ର, କଳୌ ଶୂଦ୍ର ସମ୍ଭବା ବୋଲି କୁହାଯାଉଛି। ସମସ୍ତେ ବ୍ରାହ୍ମଣ ହୁଅନ୍ତୁ, କ୍ଷତ୍ରିୟ ହୁଅନ୍ତୁ, ବୈଶ୍ୟ ହୁଅନ୍ତୁ, ଶୂଦ୍ର, ସମସ୍ତେ ଚାହୁଁଛନ୍ତି କେମିତି ଆମକୁ ଗୋଟେ ଚାକିରି ଦିଅନ୍ତୁ, ଚାକିରି ଦିଅନ୍ତୁ। ଆଉ କେତେଜଣ ବିଜନେସ୍ ମଧ୍ୟ କରୁଛନ୍ତି, ସେ ତ ବିଜନେସ୍ ତାଙ୍କର ରହିଛି, ସେମାନେ ବୈଶ୍ୟ କାର୍ଯ୍ୟ, କିନ୍ତୁ ଗାଭୀକୁ ସୁରକ୍ଷା ଦେଉନାହାନ୍ତି। ଏବଂ କୃଷି ଆଜିକାଲି କେହି କରୁନାହାନ୍ତି, କୃଷି କରୁଛନ୍ତି ଅବଶ୍ୟ, ଖୁବ୍ କୋଚ୍ ଲୋକ କୃଷି କରୁଛନ୍ତି, କିନ୍ତୁ ଏଇ ଯେଉଁ ରହିଛି କ'ଣ ବୈଶ୍ୟର କାର୍ଯ୍ୟ ହେଉଛି କୃଷି, କୃଷିଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, କୃଷି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି କୃଷି ଠିକ୍ ଭାବରେ ହେବ ତାହେଲେ ମନୁଷ୍ୟମାନଙ୍କର ଠିକ୍ ଅର୍ଥନୈତିକ ସମସ୍ୟାର ସମାଧାନ ହୋଇଯିବ। ଏସବୁ କଥା ଆମେ ବହୁତ ଥର କହିଛେ, ଆଉ ପୂର୍ବରୁ ଭଗବତ ଗୀତାରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଇଏ ଆମର ଇକୋନୋମିକ ଡେଭଲପମେଣ୍ଟ, ଆମର ଅର୍ଥନୈତିକ ଅଭିବୃଦ୍ଧି କେମିତି ହେବ ଭଗବାନ କହିଛନ୍ତି, ଏଇଟା ଆମ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହିଛନ୍ତି। ଯାହା ହଉ, ଏହିଭଳି ଭାବରେ ଯେଉଁମାନେ ଶୂଦ୍ର ସେମାନେ ଅନ୍ୟମାନଙ୍କୁ ସେବା କରିବେ, କିନ୍ତୁ ବର୍ତ୍ତମାନ ଯୁଗରେ ଆମେ ଦେଖୁଛେ ସମସ୍ତେ ଚାହୁଁଛନ୍ତି ଚାକିରି, ତେଣୁ ଅନଏମ୍ପ୍ଲୟମେଣ୍ଟ ଆସିଗଲା, ଆଉ ମିଳୁନାହିଁ, ରୋଜଗାର ମିଳୁନାହିଁ। କିନ୍ତୁ ସେ ସମୟରେ ସେ ଅନଏମ୍ପ୍ଲୟମେଣ୍ଟ କିଛି ନଥିଲା, ବର୍ତ୍ତମାନ ସେଥିପାଇଁ ସରକାରଙ୍କୁ ଦେବାକୁ ପଡ଼ୁଛି, ବେରୋଜଗାରୀ ଭତ୍ତା ଦେବାକୁ ପଡ଼ୁଛି, ପାଶ୍ଚାତ୍ୟ ଜଗତରେ ସେମାନେ ସବୁ ଦେଉଛନ୍ତି। ଆମେ ଥରେ ଯାଇଥିଲୁ କ'ଣ ସେଇଟା ୟୁରୋପର ଯାଇଥିଲୁ, ସ୍ୱିଜରଲ୍ୟାଣ୍ଡ ଯାଇଥିଲୁ, ସେଠି ଆମର ଯେଉଁ ଲାଙ୍ଗୁଏଜ୍ ଥିଲ ରହିଛି, ସେଠି ଜଣଙ୍କର ଭକ୍ତଙ୍କ ଗୃହରେ ମୁଁ ରହିଥିଲି। ସେ ମୁଁ କହିଲି ସେ ବହୁତ 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 କ'ଣ କମ୍ଫର୍ଟେବଲି ଜୀବନଯାପନ କରୁଛନ୍ତି, ହଁ ଥ୍ରୀ ବେଡ଼ରୁମ୍ ନେଇଛନ୍ତି, ଭଡ଼ାରେ ନେଇଛନ୍ତି ଥ୍ରୀ ବେଡ଼ରୁମ୍, ଆଉ ସବୁ ପ୍ରକାର ତାଙ୍କ ସବୁ ରହିଛି। ମୁଁ କହିଲି କେମିତି କ'ଣ ଆପଣ ଚଳୁଛନ୍ତି, ନା କିଛି ନାହିଁ, ମୋର କିଛି ନାହିଁ, କିଛି ଚାକିରି ବାକିରି ନାହିଁ, କିଛି ନାହିଁ। ମୁଁ କେମିତି ଚଳୁଛନ୍ତି, ନା ସରକାର ଆମକୁ ଦେଉଛନ୍ତି ଭତ୍ତା ଦେଉଛନ୍ତି, ଅନଏମ୍ପ୍ଲୟମେଣ୍ଟ ଆଲାଉନ୍ସ ଦେଉଛନ୍ତି, ସେ ଅନଏମ୍ପ୍ଲୟମେଣ୍ଟ ଆଲାଉନ୍ସ ଏଭଳି ଦେଉଛନ୍ତି ଯେଉଁଥିରେ ସେ ଏଭଳି ଭାବରେ ଜୀବନଯାପନ କରୁଛନ୍ତି। ଆମର ବଡ଼ ଧନୀ ବ୍ୟକ୍ତି ମଧ୍ୟ ସେ ନେଇପାରିବ ନାହିଁ, ଥ୍ରୀ ବେଡ଼ରୁମ୍ ଭଡ଼ାରେ ନେଇପାରିବ ନାହିଁ, ସେ ମାତ୍ର ସ୍ୱାମୀ ସ୍ତ୍ରୀ ଜଣେ ଛୋଟ ପିଲାଟେ ଦୁଇ ଜଣ ରହିଛନ୍ତି ଏତିକି, କିନ୍ତୁ ଥ୍ରୀ ବେଡ଼ରୁମ୍ ସେ ନେଇଛନ୍ତି ଭଡ଼ାରେ। ଆମ ମନ୍ଦିର ପାଖରେ ଥିଲା, ଆମେ ସେ ମନ୍ଦିରରେ ଇଏ କରୁଥିଲୁ। ଏଇଭଳି ଭାବରେ ସରକାରଙ୍କୁ ଦେବାକୁ ପଡ଼ୁଛି ଅନଏମ୍ପ୍ଲୟମେଣ୍ଟ ଆଲାଉନ୍ସ। ଅନଏମ୍ପ୍ଲୟମେଣ୍ଟ ସେସବୁ ନଥିଲା ବୈଦିକ ସଂସ୍କୃତିରେ, ଏସବୁ କିଛି ନଥିଲା, କାରଣ ଯାହାର ଯେଉଁ କାର୍ଯ୍ୟ ରହିଛି ସେ ସେ କାର୍ଯ୍ୟ କରୁଥିଲେ, ସମସ୍ତେ ଜଣେ ଜଣଙ୍କ ଉପରେ ବ୍ୟବସ୍ଥା କରିକି ଜୀବନ ଯାପନ ଏଭଳି ଭାବରେ କରାଯାଉଥିଲା, ସମସ୍ତଙ୍କର ଆବଶ୍ୟକତା ପୂରଣ ହେଉଥିଲା। ବ୍ରାହ୍ମଣ କାର୍ଯ୍ୟ ଏଇଭଳି ଭାବରେ, ସୁଦାମା ସେଇଭଳି ଭାବରେ, ସେ ଚାକିରି କରିବା ପାଇଁ ଯାଉନଥିଲେ, ବହୁତ ବିଦ୍ୱାନ ବ୍ୟକ୍ତି, ବହୁତ ଶାସ୍ତ୍ର ଜ୍ଞାନ ରହିଛି, ସନ୍ଦୀପନୀ ମୁନିମଠୁ ସେ ପାଠ ପଢ଼ିକି ଆସିଛନ୍ତି, ଏବଂ ବ୍ରାହ୍ମଣ ମଧ୍ୟ ସେ ବେଦ ତାଙ୍କର ଜ୍ଞାନ ରହିଛି, କିନ୍ତୁ ତାଙ୍କର ଯେତିକି ସିଏ ଯିବେ ସମସ୍ତ ଦିନସାରା ଭିକ୍ଷା କରି ଚଳିବେ ତାହା ନୁହଁ, ତାଙ୍କର ରହିଛି ମିନିମମ୍ କେତୋଟି ଘର ଯିବେ ସେଥିରେ ଯେତିକି ମିଳିଲା ସେତିକିରେ ସନ୍ତୁଷ୍ଟ ରହିବେ, ପାଞ୍ଚଟି ଗୃହ ନା କ'ଣ ଏମିତି ଗୋଟେ ରହିଛି, ଯାହା ମିଳିଲା ଭିକ୍ଷା ସେତିକିରେ ସନ୍ତୁଷ୍ଟ ରହିବେ, ତାଙ୍କ ପିଲାମାନେ ଅଛନ୍ତି, ତାଙ୍କ ସ୍ତ୍ରୀ ଅଛନ୍ତି, ଏହିଭଳି ଭାବରେ ବହୁତ ଦରିଦ୍ର ଭାବରେ ଜୀବନଯାପନ କରୁଥିଲେ। ତେଣୁ ତାଙ୍କର ପତ୍ନୀ ସିଏ କିନ୍ତୁ ଚିନ୍ତା କରୁନଥିଲେ କେଉଁଠୁ ଧନ ଆସିବ କ'ଣ ହେବ, କିଛି ଚିନ୍ତା କରୁନଥିଲେ। ଇଏ ହେଉଛି ବ୍ରାହ୍ମଣ, ଇଏ ହେଉଛି ବ୍ରାହ୍ମଣ, ପ୍ରକୃତ ବ୍ରାହ୍ମଣ ହେଉଛି ଏଇଟା। ତେଣୁ ସିଏ ତାଙ୍କର ପତ୍ନୀ କିନ୍ତୁ ବିବ୍ରତ ହୋଇଯାଉଥିଲେ, ହଁ ଦିନେ ଦିନେ ଉପବାସ ରହିବାକୁ ପଡ଼ୁଥିଲା, ଖାଇବାକୁ ପାଉନଥିଲେ, ଉପବାସ ରହିବା ଭଗବାନ ବ୍ୟବସ୍ଥା, ଇଏ ଭଗବାନ ଉପରେ ପୂର୍ଣ୍ଣ ଭରସା ରଖିଛନ୍ତି, ଯାହା ଭଗବାନ ବ୍ୟବସ୍ଥା କରିବେ, ତେଣୁ ଏହିଭଳି ଭାବରେ ସେ ଭକ୍ତ ଥିଲେ। ତେଣୁ ତାଙ୍କର ପତ୍ନୀ ବାରମ୍ବାର ବାରମ୍ବାର ତାଙ୍କୁ କହିଲେ, ଅନୁରୋଧ କଲେ, ଯାହା ହଉ ତୁମର ସଖା ତୁମର ବନ୍ଧୁ ହେଉଛନ୍ତି ଭଗବାନ, ତାଙ୍କ ପାଖକୁ ଯାହା ହଉ ସେ ଦ୍ୱାରକାଧୀଶ, ସିଏ ଦ୍ୱାରକାଧୀଶ ତୁମ ଧନ କିଛି ପ୍ରଦାନ କରିବେ, ତୁମର ଦାରିଦ୍ର୍ୟ ଦୂର ହେବ। ଏହିଭଳି ଭାବରେ ସ ଏବଂ ଭାର୍ଯ୍ୟା ବିପ୍ରୋ ବହୁଶଃ ପ୍ରାର୍ଥିତ ମୁହୁ ଅୟଙ୍ଗୀ ପରମ ଲାଭ ଉତ୍ତମ ଶୋକ ଦର୍ଶନମ୍। ଏହିଭଳି ଭାବରେ ବହୁଥର କହିଲା ପରେ ତେଣୁ ସେ ଚିନ୍ତା କଲେ, ସେ ଚିନ୍ତା କରୁନଥିଲେ ଯିବା ପାଇଁ, ଯାହା ଭଗବାନ ବ୍ୟବସ୍ଥା କରିଛନ୍ତି ଆମେ ସେଥିରେ ଚଳିବା, କାହିଁକି ଯିବା ମାଗିବା ପାଇଁ ଧନ ମାଗିବା ପାଇଁ, ଇଏ ହେଉଛି ବ୍ରାହ୍ମଣ। ତେଣୁ କିନ୍ତୁ ଯେହେତୁ ବାରମ୍ବାର 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 ଯେତେବେଳେ କହିଲେ, ତେଣୁ ତାଙ୍କର ଏହି ଚିନ୍ତାଧାରା ଆସିଲା ଯେ ଠିକ୍ ଅଛି ଆମେ ଯିବା ଭଗବାନ ଦର୍ଶନ କରିବା, ସଖାଙ୍କର ଦର୍ଶନ କରିବା, ଅୟଙ୍ଗୀ ପରମ ଲାଭ ଏଇଟା ହେଉଛି ଶ୍ରେଷ୍ଠ ଲାଭ, ଉତ୍ତମ ଶ୍ଳୋକ ଦର୍ଶନ ଭଗବାନଙ୍କ ଯେଉଁ ଦର୍ଶନ ହେବ ଏଇଟା ହେଉଛି ଶ୍ରେଷ୍ଠ ଲାଭ, ମନୁଷ୍ୟ ଜୀବନର ଶ୍ରେଷ୍ଠ ଲାଭ ହେଉଛି ଏଇଟା, ଏବଂ ଏହି ପରମ ଲାଭ ଉତ୍ତମ ଶ୍ଳୋକ ଦର୍ଶନ, ଭଗବାନଙ୍କ ଦର୍ଶନ ତ ହେବ, ଆଉ କିଛି ହେଉ କି ନ ହେଉ ଭଗବାନ ଦର୍ଶନ ହେବ। ତେଣୁ ସେ ଚିନ୍ତା କଲେ ଯିବା ପାଇଁ, କହିଲେ ଠିକ୍ ଅଛି ମୁଁ ଯିବି, ଆଉ କ'ଣ ନେବା ସଖାଙ୍କ ପାଇଁ କ'ଣ ନେବି, କିଛି ନେବାକୁ ପଡ଼ିବ ନା। ତେଣୁ ସେ ଗଲେ, ସେ ଗଲେ ଅନ୍ୟ ପଡ଼ିଶାମାନଙ୍କ ଘରୁ ଯାଇକରି କିଛି ତଣ୍ଡୁଳ ଆଣିଲେ, ତଣ୍ଡୁଳ ବା ଚାଉଳ କିଛି ଆଣିଲେ ବା ଚୁଡ଼ା ଯାହା ବି ହେଉ, ଚିପିଟ ବୋଲି କୁହାଯାଉଛି, ଚିପିଟ କରି ଚୁଡ଼ା, ତେଣୁ ତାକୁ ଦେଲେ, ତାଙ୍କୁ ସ୍ୱାମୀକୁ ଦେଲେ, ଗୋଟେ ଛିଣ୍ଡା କନାରେ ଦେଲେ, ତାଙ୍କର କେଉଁ ଭଲ କପଡ଼ା ଅଛି ନା କ'ଣ, ସେଥିରେ ବାନ୍ଧିକି ଦେଲେ, ସେ ତାକୁ ସେ ଧରିକି ଗଲେ ଭଗବାନଙ୍କର, ଯାଉଛନ୍ତି ଭଗବାନ ମନରେ ଭଗବାନ ଚିନ୍ତା କରୁଛନ୍ତି, ଭଗବାନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ଭଗବାନଙ୍କର ଯାଉଛନ୍ତି, କେତେ ଦିନ ଲାଗିଯାଇଥିବ ସେ ଯେଉଁ ରହୁଥିଲେ ସେଠୁ ଗଲେ ଦ୍ୱାରକାକୁ, ଅହମ୍ମଦାବାଦରୁ ଦ୍ୱାରକା, ଅହମ୍ମଦାବାଦରେ ରହିଛି ଯେଉଁ ଆମର ସୁଦାମାଙ୍କର ସେଠି ରହିଛି, ସେଠି ମନ୍ଦିରଟେ ଗୋଟେ ନିର୍ମାଣ ହୋଇଛି, ସୁଦାମାଙ୍କ ସେଇଠି ରହୁଥିଲେ ସେଠି। ଆପଣମାନେ ଯଦି ଯିବେ, ଆମେ ଯାଇଥିଲୁ ସେଠିକି, ସେଠି ଯଦି ଯିବେ ସେଠି ଆପଣଙ୍କର ଭଗବାନ ଯେମିତି ଭଗବାନ ସେ ଚୁଡ଼ା ଭଜା ଦେଇଥିଲେ, ସେଇ ଚୁଡ଼ା ଭଜା ଭୋଗ ଲାଗେ ଭଗବାନ ପାଖକୁ, ଯେଉଁମାନେ ଭକ୍ତ ଯାଆନ୍ତି ତାଙ୍କୁ ସେଇ ଚୁଡ଼ା ଭଜା ପ୍ରଦାନ କରାଯାଏ। ତେଣୁ ସେ ଯାଉଛନ୍ତି, କେତେ ଦିନ ଲାଗିଥିବ ଚାଲି ଚାଲିକି ଯାଉଛନ୍ତି, ଯାହା ଭଗବାନଙ୍କର ଦର୍ଶନ କଲେ। ଭଗବାନ ଦ୍ୱାରକାରେ ପ୍ରବେଶ କରିବା ମୋତେ ସହଜ ନୁହଁ, କାରଣ ତାଙ୍କର ସବୁ ବହୁତ ଗେଟ୍ ସବୁ ରହିଛି, ସିକ୍ୟୁରିଟି ସବୁ ରହିଛନ୍ତି, ସବୁ ରହିଛି। କିନ୍ତୁ ଇଏ ଯେତେବେଳେ କହୁଛନ୍ତି କୃଷ୍ଣ ହେଉଛନ୍ତି ମୋର ସଖା, ମୁଁ ତାଙ୍କୁ ଦର୍ଶନ କରିବା ପାଇଁ ଆସୁଛି, ସବୁ ଛାଡ଼ି ଦେଉଛନ୍ତି ବାଟ। ବ୍ରାହ୍ମଣଙ୍କୁ ବହୁତ ସମ୍ମାନ ଦିଆଯାଉଥିଲା, ବ୍ରାହ୍ମଣମାନଙ୍କର, ବ୍ରାହ୍ମଣମାନଙ୍କର, ଏମିତିକି ବୈକୁଣ୍ଠ ଲୋକରେ ମଧ୍ୟ, ବୈକୁଣ୍ଠ ଲୋକରେ ମଧ୍ୟ ଆମେ ଏ କଥା ଏତେ କହିବା ନାହିଁ, ଆଲୋଚନା ସମୟ ନାହିଁ ଆମର। ତେଣୁ ଯେତେବେଳେ ଯାଇ ପହଞ୍ଚିଗଲେ ଖବର ଆସିଗଲା ଭଗବାନ ପାଖକୁ, ଭଗବାନ ସେହି ସମୟରେ ରୁକ୍ମିଣୀଙ୍କର ଯେଉଁ ମହଲ ରହିଛି ସେହି ମହଲରେ ଅବସ୍ଥାନ କରିଥିଲେ। ତେଣୁ ଯେତେବେଳେ ଖବର ପାଇଲେ ମୋର ସଖା ଆସୁଛନ୍ତି, ସେ ଧାଇଁଗଲେ ପାଛୁଟି ଆଣିବା ପାଇଁ ଧାଇଁଗଲେ। କେତେ ବର୍ଷ ତଳର କଥା, ପିଲାଦିନର କଥା, ଭଗବାନ ଯେତେବେଳେ ପାଠ ପଢ଼ୁଥିଲେ ସେ ତାଙ୍କ ବୟସ ହେଇଥିଲା 29 ବର୍ଷ, 29 ବର୍ଷରେ ଭଗବାନ ଯାଇଥିଲେ ପାଠ ପଢ଼ିବା, ସରି 11 ବର୍ଷରେ, 11 ବର୍ଷ ବୃନ୍ଦାବନ ଲୀଳା ପରେ ମଥୁରାକୁ ଆସିଲେ, ମଥୁରାରେ ସେ କଂସକୁ ବଦ୍ଧ କଲା ପରେ ସେ ଯାଇଥିଲେ ପାଠ ପଢ଼ିବା ପାଇଁ, ଉଜ୍ଜୟିନୀକୁ ଯାଇଥିଲେ ପାଠ ପଢ଼ିବା ପାଇଁ, ଏବଂ ସୁଦାମାଙ୍କ ବୟସ ମଧ୍ୟ ସେ ପାଖାପାଖି ହେଇଥିବ। ତେଣୁ ଅନେକ ବର୍ଷ ବିତିଯାଇଛି ତା ଭିତରେ, କିନ୍ତୁ ଯେତେବେଳେ ଜାଣିଲେ ତାଙ୍କର ସଖା ଆସୁଛନ୍ତି, ସେ ଧାଇଁଗଲେ ଭଗବାନ, ସେ ଧାଇଁଗଲେ ତାଙ୍କ ପାଛଟି, ବ୍ରାହ୍ମଣଙ୍କୁ କେତେ ସମ୍ମାନ ଦେଉଛନ୍ତି ଦେଖନ୍ତୁ। ଏବଂ ତାଙ୍କର ସଖା, ବ୍ରାହ୍ମଣ ହୁଅନ୍ତୁ ବା କ୍ଷତ୍ରିୟ ହୁଅନ୍ତୁ ବା ବୈଶ୍ୟ ହୁଅନ୍ତୁ ବା ଶୂଦ୍ର ହୁଅନ୍ତୁ, ଭଗବାନଙ୍କ ସଖା ସେ, ତେଣୁ ସଖା ହିସାବରେ ସେ ତାଙ୍କୁ ପାଛଟି ଆଣିବା ପାଇଁ ଯାଇଗଲେ। ତେଣୁ ଅନ୍ୟମାନେ ଦେଖି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ବ୍ରାହ୍ମଣ ଜଣଙ୍କର ଛିଣ୍ଡା କପଡ଼ା ପିନ୍ଧିଛନ୍ତି, ଆଉ ଶରୀରରେ ତାଙ୍କର ସବୁ ଶିରା ପଶିରା ସବୁ ଫୁଟିକିରି ବାହାରୁଛି, ଏଇଭଳି ଭାବେ ତାଙ୍କ ବ୍ରାହ୍ମଣ ତାକୁ ଯାଉଛନ୍ତି, ତାଙ୍କୁ ଇଏ ଏଭଳି ଭାବରେ ତାଙ୍କୁ ସମ୍ବର୍ଦ୍ଧନା କରୁଛନ୍ତି, ନେଇକରି ନିଜେ ଯେଉଁ ସିଂହାସନରେ ବସିଥିଲେ ସେଇ ସିଂହାସନରେ ତାଙ୍କୁ ବସେଇଲେ, ବସେଇକରି ତାଙ୍କର ପୂଜାପୂଜି ସବୁ କଲେ, ପୂଜା ଆରାଧନା ସବୁ କଲେ, ପାଦ ଧୌତ କଲେ, ଏଇଭଳିଆ ସବୁ କଲେ। ଏସବୁ 10ସ୍କନ୍ଧ 80 ଏବଂ 81 ଅଧ୍ୟାୟ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ଆମର ଯଦି ସୌଭାଗ୍ୟ ଆସିବ ଆମେ ଆଲୋଚନା କରିବା, ଆମେ କଥା କହିବା, ଆମର ତ କଥା ଚାଲିଛନ୍ତି ସେ କଥା, ଏବଂ 64 ଅଧ୍ୟାୟ ହେଲା, ଏଇଭଳି ଭାବରେ 80 ଅଧ୍ୟାୟରେ ଆସିବା କଥା। ତେଣୁ ଏଇଭଳି ଭାବରେ ହେଲା ପରେ ତାଙ୍କୁ ସେ ପଚାରିଲେ, ସଖା ମୋ ପାଇଁ କ'ଣ ତୁମେ ଆଣିଛ ପଚାରିଲେ। ତେଣୁ ସେ କ'ଣ ଚିନ୍ତିତ କ'ଣ ଦେବେ, ସେଠି ଯେଉଁ ରହିଛି ପ୍ରାଚୁର୍ଯ୍ୟ ରହିଛି, ଦ୍ୱାରକାର ପ୍ରାଚୁର୍ଯ୍ୟ କ'ଣ କହିବା, ସେଠି ଏଇ ଲଣ୍ଠନ ଫଣ୍ଠନ ବା ଆଲୁଅ ଭଲ ଲାଗୁନି, ତ ସେଠି ରତ୍ନରେ ସବୁ ଆଲୋକ ଆସୁଥିଲା, ଏଭଳି ସବୁ ରହିଥିଲା, ଏଭଳି ସବୁ ରତ୍ନ ରହିଥିଲା, ସେ ରତ୍ନରେ ରାତିରେ ଆଲୋକ ଆସୁଥିଲା, ଏଭଳି ସବୁ ରହିଛି, ସେ ଯେଉଁ ମହଲ ସବୁ ରହିଛି। ପୂର୍ବରୁ ବର୍ଣ୍ଣନା କରାଯାଇଛି ନା ଦ୍ୱାରକା ବିଷୟରେ, ଆମେ ଥରେ କହିଛେ ଆ ପୂର୍ବରୁ, ଦ୍ୱାରକା ଲୀଳା 10ସ୍କନ୍ଧ ଯେଉଁ ଅଧ୍ୟାୟରେ ବର୍ଣ୍ଣନା କରାଯାଏ, ଯେଉଁ ଅଧ୍ୟାୟରେ ଭଗବାନ ତାଙ୍କୁ ସବୁ ପଠାଇଦେଲେ, ଯେଉଁ 18 ତାର ପାଇଁ ଆକ୍ରମଣ କରିବା ପାଇଁ, ମଥୁରା ଲୀଳାର ଅନ୍ତିମ ଲୀଳାରେ ଏଇ କଥାଟି ବର୍ଣ୍ଣନା କରିଛେ। ତେଣୁ ସେହିଭଳି ଭାବେ ପ୍ରାଚୁର୍ଯ୍ୟ ଦେଖିକରି ସେ ଚିନ୍ତା କରୁଛନ୍ତି, ମୁଁ କ'ଣ ଦେବି, ଏ ଚୁଡ଼ାକୁ ଚୁଡ଼ା ଭଜାକୁ ଦେବି, ସେ ପୁଣି କାଖରେ ଦେଖିକିରି ଆସିଛନ୍ତି, ଏତେ ଦିନ ହେଲାଣି ତାଙ୍କର କାଖରେ ଝାଳ ସବୁ ଲାଗିକରି ସେ ଯେଉଁଭଳି ଝପଳ ଅବସ୍ଥା ହୋଇଥିବ, ସେ ଚିନ୍ତା କରୁନାହାନ୍ତି ଦେବା ପାଇଁ, ଲୁଚେଇକି ରଖିଛନ୍ତି କାଖ ଭିତରେ। ତେଣୁ ଭଗବାନ ଯେଉଁ ଭଗବତ ଗୀତାରେ କହିଛନ୍ତି, ସେ ଖାଲି କଥାରେ କହିନାହାନ୍ତି, ଭଗବତ ଗୀତାରେ କହିଲେ, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଜ୍ୟୋମେ ଭକ୍ତା ପ୍ରୟଚ୍ଛତି ତଦହଂ ଭକ୍ତି ଉପହୃତ ମସ୍ନାମି ପ୍ରୟତାତ୍ମନ। ନବମ ଅଧ୍ୟାୟରେ ଶ୍ଳୋକଟି କହିଛନ୍ତି, ଭାଗବତ ମଧ୍ୟ 81 ଅଧ୍ୟାୟରେ ସୁଦାମଙ୍କୁ ସେହି ଶ୍ଳୋକଟି କହିବେ, ଭଗବାନ କହିବେ, ଯିଏ ତାଙ୍କୁ ଗୋଟେ ପତ୍ରଟି ହେଉ ବା ଫୁଲଟି ହେଉ ବା ଫଳଟି ହେଉ ବା ପାଣିମନ୍ଦିଏ ହେଉ, ଯଦି ଭକ୍ତିର ସହିତ ଅର୍ପଣ କରିବେ, ଭଗବାନ ସେଇଟାକୁ ଗ୍ରହଣ କରିବେ, ଭଗବାନ ସେଇଟା ଖାଦ୍ୟ ଗ୍ରହଣ କରିବେ, ଖାଦ୍ୟ ହିସାବରେ ଗ୍ରହଣ କରିବେ। ଏମିତି ଭାଗବତ 81 ଅଧ୍ୟାୟରେ ମଧ୍ୟ, 10ସ୍କନ୍ଧ 81 ଅଧ୍ୟାୟରେ ମଧ୍ୟ ଏ ଶ୍ଳୋକଟି ରହିଛି। ଏ ଶ୍ଳୋକର ଭାଷାରେ ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି, ଏମିତିକି ଫୁଲଟେ ଯଦି ଭଗବାନ ଦିଆଯାଏ ମଧ୍ୟ, ସେ ଏଭଳି ଭାବରେ ଭାବ ବିହୁଳ ହେଉଥାନ୍ତି, ସେ ଫୁଲଟାକୁ କ'ଣ ଆଘ୍ରାଣ କରିବା କଥା, ଶୁଙ୍ଘିବା କଥା, ଆଘ୍ରାଣ କରିବା କଥା, କିନ୍ତୁ ସେ ସେଇଟାକୁ ଖାଇଦିଅନ୍ତି, ଫୁଲଟାକୁ କେହି ଖାଆନ୍ତି ନାହିଁ, କିନ୍ତୁ ଭଗବାନ କହିଲେ ନା ଅସ୍ନାମୀ ଅସ୍ନାମୀ କହିଲେ ମୁଁ ଖାଏ। ଜଣେ ପଚାରିବ ଫୁଲଟି ପୂର୍ବ ଆପଣ ଖାଆନ୍ତି ନା? ହଁ, କାହିଁକିନା ଭକ୍ତ ଭାବରେ, ଭକ୍ତଙ୍କର ଭାବରେ ସିଏ ଚିନ୍ତା କରନ୍ତି ନା ଏଇଟା ଖାଇବା କଥା ନା ଶୁଙ୍ଘିବା କଥା, ଖାଇଦିଅନ୍ତୁ। ଜଣେ ଆଚାର୍ଯ୍ୟ ଟିକାରେ କହିଛନ୍ତି, ଏଇଟା ଏ ଶ୍ଳୋକଟି ଅଛି ଦୁଇଥର, ଏଇଟା ଭଗବତ ଗୀତାରେ କହିଛନ୍ତି, ଭାଗବତରେ ମଧ୍ୟ କହିଛନ୍ତି। ତେଣୁ ସିଏ ଟାଣିକିରି ବାହାର କରିଦେଲେ, ତାଙ୍କୁ ମନସ୍ଥ କରିଛନ୍ତି ଭଗବାନ ଦେବା ପାଇଁ, ତେଣୁ ଭଗବାନ ସେଇଟା ଗ୍ରହଣ କଲେ। ଯେଉଁ ତାହା ଯେଉଁଭଳି ଟେଷ୍ଟ ହୋଇଥିବ, କିନ୍ତୁ ଟାଣିଦେଲା ବେଳକୁ ଚିରିଗଲା, ସେ ତ ଛିଣ୍ଡା କପଡ଼ା, ପୁରୁଣା କପଡ଼ା ଛିଣ୍ଡିଗଲା, ସେ ଚାହୁଁନଥିଲା ଦେବା ପାଇଁ, ଇଏ ଜବରଦସ୍ତି ଆଣୁଛନ୍ତି ଏହିଭଳି ଭାବରେ ଜବରଦସ୍ତି ହେବାରୁ ଛିଣ୍ଡିଗଲା କପଡ଼ାରୁ, ଛିଣ୍ଡିଗଲା ତଳେ ପଡ଼ିଗଲା, ସବୁ ସେ ଚୁଡ଼ା ସବୁ ତଳେ ପଡ଼ିଗଲା। ତେଣୁ ସେ ତଳୁ ଗୋଟେଇ ଖାଉଛନ୍ତି। ତଳ ହେଉଛି କ'ଣ? ଚିନ୍ତାମଣି ପ୍ରକର ସାଧମ ସୁକଳ୍ପ ବୃକ୍ଷ, ତାଙ୍କର ଯେଉଁ ପ୍ରସ୍ତର ରହିଛି ଚିନ୍ତାମଣି ପ୍ରସ୍ତର, ଚିତ୍ ଜଗତ, ସିଏ ଚିତ୍ ଜଗତଠୁ ଭିନ୍ନ ନୁହଁ। ସେଇ ପ୍ରସ୍ତରରୁ ସିଏ ଚୁଡ଼ାକୁ ଉଠେଇକିରି ଖାଉଛନ୍ତି, ଗୋଟିଏ ମୁଠା ଖାଇକିରି ଆଉ ସେକେଣ୍ଡ ମୁଠା ଖାଇବା ପାଇଁ ବସୁଛନ୍ତି, ଏତେ ଆନନ୍ଦ ସେ ପ୍ରାପ୍ତ ହେଉଛନ୍ତି। ଯେତେବେଳେ ଏଇ କଥା କହୁଛନ୍ତି, ସେହି ସମୟରେ ରୁକ୍ମିଣୀ ଦେବୀ ତାଙ୍କ ହାତକୁ ଧରି ପକାଇଲେ, କହୁଛନ୍ତି ଏତାବତାଳଂ ବିଶ୍ୱାତ୍ମନ୍ ସର୍ବସମ୍ପଦ ସମୃଦ୍ଧେ ଆସ୍ମିନ୍ ଲୋକେ ଅଥବା ଅମୁସ୍ମିନ୍ ପୁଂସ ତ୍ୱୋଷ କାରଣ। ପ୍ରଭୁ ଆପଣ ସବୁ ଯଦି ଖାଇଦେବେ ତାହେଲେ ଆମେ କ'ଣ ଖାଇବୁ? ତେଣୁ କହିବାର ଉଦ୍ଦେଶ୍ୟ ଥିଲା, ଇଏ ଯେଉଁ ଚୁଡ଼ା ରହିଛି ଆପଣଙ୍କର ମାଡ଼ି ସବୁ ନଷ୍ଟ ହୋଇଯିବ। ଭଗବାନ କେତେ କୋମଳ ତାଙ୍କର ଅଙ୍ଗ ଶରୀର, ଇଏ ସବୁ ଶକ୍ତ ଚୁଡ଼ା ସବୁ ରହିଛି, ଯେଉଁମାନେ ଦେଇଥିବେ ସେ କ'ଣ ଭଲ ଚୁଡ଼ାକୁ ଦେଇଥିବେ କି ସବୁ ଇଏ ସବୁ ରିଜେକ୍ଟ ଚୁଡ଼ାକୁ ସେ ଦେଇଛନ୍ତି, ସେଇ ଚୁଡ଼ାକୁ ସେ ଖାଉଛନ୍ତି ଭଗବାନ, କିନ୍ତୁ ଏତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଏଠି ସେ କହୁଛନ୍ତି, ରୁକ୍ମିଣୀ କହୁଛନ୍ତି, ଅସ୍ମିନ୍ ଲୋକେ ଅଥବା ଅମୁସ୍ମିନ୍, ଆପଣ ଯେଉଁ ଗୋଟିଏ ମୁଠା ଚୁଡ଼ା ଗ୍ରହଣ କଲେ ତାଙ୍କର, ଏଇ ଲୋକରେ ମୁଁ ତାଙ୍କ ପାଖରେ ବିକ୍ରି ହୋଇଗଲି, ତାଙ୍କର ସବୁ ସମ୍ପତ୍ତି ସେ ପ୍ରାପ୍ତ ହୋଇଗଲେ, ଆଉ ପୁଣି ପର ଲୋକ ପାଇଁ ମଧ୍ୟ ଆପଣ ଯଦି ସବୁ ଖାଇବେ ତାହେଲେ ମୁଁ ତାଙ୍କ ପାଇଁ ଚିର ତାଙ୍କ ପାଖରେ ସବୁବେଳେ ରହିବି, ବାନ୍ଧି ହୋଇକି ରହିଯିବି। ଏଇଭଳି ଭାବରେ ଅସ୍ମିନ୍ ଲୋକା ଅଥବା ଅସ୍ମିନ୍ ସର୍ବସମ୍ପଦ ସମୃଦ୍ଧ, ସବୁ ସମୃଦ୍ଧି ସବୁ ସମ୍ପଦ ଜଣେ ପ୍ରାପ୍ତ ହୋଇଯିବ। ଏତାବତଳ ବିଶ୍ୱାତ୍ମା ସର୍ବ ଅସ୍ମିନ୍ ଲୋକ ପୁଂସତତ୍ୱ କାରଣ, ଆପଣ ଯଦି ସନ୍ତୁଷ୍ଟ ହୋଇଗଲେ ତାଙ୍କର ସମସ୍ତ କିଛି ସମ୍ପତ୍ତି ସମସ୍ତ କିଛି ସମୃଦ୍ଧି ସେମାନେ ପ୍ରାପ୍ତ ହୋଇଯିବେ। ଏଇଭଳି ଭାବରେ କହିକିରି ଆଉ ଯେଉଁ ବାକି ରହିଲା ଅନ୍ୟମାନେ ସବୁ ସବୁ ଗ୍ରହଣ କଲେ, 16108 ଏସବୁ। ଏଇଭଳି ଭାବରେ ତାଙ୍କର ଦ୍ୱାରକାରେ ତାଙ୍କୁ ଗୋଟିଏ ରାତ୍ରି ସେ ରହିଲେ, ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ରାଜଭୋଗ ଇତ୍ୟାଦି ରହିଛି, ଏ ବ୍ରାହ୍ମଣ ଜଣେ ଦରିଦ୍ର ବ୍ରାହ୍ମଣ, ଆଶ୍ଚର୍ଯ୍ୟ ହୋଇଗଲେ ସବୁ ଏତେ ସବୁ ରହିଛି। କିନ୍ତୁ ତା ପରଦିନ ବିଦା ନେଇକି ଆସିଲେ, ସେ କହିଲେ ନାହିଁ, ଆଉ ବନ୍ଧୁ ତାଙ୍କର କହୁନାହାନ୍ତି ଯେ ଯାଉ ବୋଲି, ସେ କହୁଛନ୍ତି ତମେ ରୁହ ଏଇଠି ସବୁଦିନ ପାଇଁ ରୁହ, ତା ପତ୍ନୀକୁ ଆଣିକି ଆସି ବନ୍ଧ ରୁହ ଏଇଠି। କିନ୍ତୁ ସିଏ ଆସୁଛନ୍ତି, ବିଦା ନେଇକି ଆସୁଛନ୍ତି, ଚିନ୍ତା କରୁଛନ୍ତି ଯେ କ୍ୱାହଂ ଦରିଦ୍ର କ୍ୱାହଂ ଦରିଦ୍ର ପାପିଆନ୍ କୋ କୃଷ୍ଣ ଶ୍ରୀ ନିକେତନ ବ୍ରହ୍ମବନ୍ଧୁ ଇତି ସ୍ମାହଂ ବାହୁଭ୍ୟାଂ ପରିଡମ୍ବିତ। ମୁଁ କେଉଁଠି ଜଣେ ଦରିଦ୍ର ବ୍ୟକ୍ତି, କ୍ୱାହମ୍ ଦରିଦ୍ର ପାପିଆ, ମୁଁ ଗୋଟେ ପାପି ବ୍ୟକ୍ତି, ଜଣେ ପାପୀମାନେ ଏଇଭଳି ଭାବରେ ଦାରିଦ୍ର୍ୟ ଭୋଗ କରନ୍ତି, ଏକଥା ଭାଗବତରେ ବର୍ଣ୍ଣନା କରାଯାଇଛି ନା, ଏ ନଳକୁବେର ଏବଂ ମଣିଗ୍ରୀବ ସେଭଳି ପାପ କାର୍ଯ୍ୟରେ ଲିପ୍ତ ଥିଲେ, ସେଥିପାଇଁ ସେ ବୃକ୍ଷ ହୋଇଯାଇଥିଲେ। ତେଣୁ ତାଙ୍କୁ ନାରଦମୁନି ମଧ୍ୟ ଏ କଥା କହିଛନ୍ତି ସେଇଠି, ପାପିଆନ୍ କୋ କୃଷ୍ଣ ଶ୍ରୀନିକେତନେ, କେଉଁଠି କୃଷ୍ଣ ଯିଏକି ଲକ୍ଷ୍ମୀଙ୍କର ନିବାସସ୍ଥଳୀ, କୃଷ୍ଣ ଶ୍ରୀନିକେତନେ ବ୍ରହ୍ମବନ୍ଧୁ ଇତି ସ୍ମାହ, ମୋର ମଧ୍ୟ କୌଣସି ବ୍ରାହ୍ମଣର ଯୋଗ୍ୟତା ନାହିଁ ବ୍ରହ୍ମବନ୍ଧୁ, କିନ୍ତୁ ତଥାପି ବାହୁଭ୍ୟାଙ୍ଗ ପରିଡମ୍ବିତ, ମୋତେ ବାହୁରେ ସେ ଆଲିଙ୍ଗନ କଲେ, ଯେଉଁ ବାହୁରେ ସେ ଲକ୍ଷ୍ମୀଦେବୀଙ୍କୁ ବା ରୁକ୍ମିଣୀ ଦେବୀଙ୍କୁ ଆଲିଙ୍ଗନ କରନ୍ତି, ସେ ବାହୁରେ ମୋତେ 16108 ଯେଉଁ ରାଣୀ ଥିଲେ ଏମାନେ ସବୁ ଲକ୍ଷ୍ମୀ, ଏମାନଙ୍କୁ ଯିଏ ଆଲିଙ୍ଗନ କରନ୍ତି ସେଇ ବାହୁରେ ମୋତେ ସେ ଆଲିଙ୍ଗନ କଲେ, ଅଭ୍ୟାମ ପରିଡମ୍ବିତ, ଏଇଭଳି ଭାବରେ ଚିନ୍ତା କରି ଆସୁଛନ୍ତି, ଚିନ୍ତା କରି ଆସୁଛନ୍ତି। କେତେଜଣ କହନ୍ତି ଇଏ ଗୋଟେ ଏମିତି କ'ଣ ଏମିତି କୁହାଯାଏ, ଏଇଟା ପ୍ରକୃତ କଥା ନୁହଁ, ସେ କହନ୍ତି ଏତେ ସବୁ ଧନ ରହିଛି ଗୋଟିଏ ନୂଆ ପଇସା ବି ଦେଲେ ନାହିଁ, ଗୋଟେ ନୂଆ ପଇସା ବି ଦେଲେ ନାହିଁ, ମନେ ଭାବୁ ପ୍ରକୃତରେ ଭାବୁନାହାନ୍ତି, ଅନ୍ୟମାନେ କେତେଜଣ ଏଇଭଳି ଭାବରେ କରିଛନ୍ତି, ଚିନ୍ତା କରୁଛନ୍ତି ଏ ଗୋଟେ ଇଏ ପାଇଁ ଗମାତରେ କହିବା ପାଇଁ। ତେଣୁ ଚୋରମାନେ ଆସି ପହଞ୍ଚିଗଲେ, ଚୋରମାନେ ତାକୁ ଛୁରୀ ଦେଖାଇଲେ, ତୁମେ ଯାଇଥିଲ ଦ୍ୱାରକାକୁ ଯାଇଥିଲ, ଦିଅ, ସେ ଗୋଟେ ପୁଟଳେ ବାନ୍ଧିକି ଆଣିଛନ୍ତି, ଦିଅ, ସେ ପୁଟଳେ ଦିଅ, ତା ଦେହରେ କ'ଣ ଅଛି ଦିଅ, ସେ କହିଲେ ଏତେ କିଛି ନାହିଁ, ଧନ କିଛି ନାହିଁ, ଦେଖିଲା ବେଳକୁ ତାଦେହରେ କିଛି ନାହିଁ, ତାଙ୍କର ଯେଉଁ ଲୁଗାପଟା ଧରିକି ଯାଇଥିଲେ ସେଇ ଲୁଗାପଟା କିଛି ନାହିଁ, ଛାଡ଼ିଦେଲେ ତାଙ୍କୁ। ତେଣୁ ସେ ଚିନ୍ତା କରୁଛନ୍ତି, ଯାହା ମୋତେ ଧନ ଦେଇନାହାନ୍ତି, ନହେଲେ ମୋର ଆଜି ଜୀବନ ଯାଇଥାନ୍ତା। କିନ୍ତୁ ଏଇଟା ଅନ୍ୟମାନେ ଏମିତି ଗୋଟେ କଥାରେ କହନ୍ତି, ପ୍ରକୃତ କଥା ଘଟଣା ନୁହଁ। ସେ ଭଗବାନଙ୍କୁ ସେ ଚିନ୍ତା କରି କରି ଆସୁଛନ୍ତି, ତାଙ୍କର ଗ୍ରାମରେ ତାଙ୍କେ ପହଞ୍ଚିଗଲେ, ଗୃହ ନିକଟରେ ପହଞ୍ଚିଗଲା ବେଳକୁ ଚିହ୍ନି ପାରିଲେ ନାହିଁ। ସେ କହିଲେ ମୁଁ ଭାଟ ଭୁଲି ପଳେଇ ଆସିକି ଆଉ ଥରେ ଦ୍ୱାରକାକୁ ପଳେଇ ଆସିଲି କି, ପୁଣି ଆଉ ଥରେ ଦ୍ୱାରକାକୁ ପଳେଇ ଆସିଲି, ଦ୍ୱାରକା ଭଳି ହେଇଯାଇଛି, ତାଙ୍କର ଯେଉଁ ଝୋପଡ଼ି ଥିଲା ଆଉ ଝୋପଡ଼ି ନାହିଁ। ତାପରେ ଚିନ୍ତା କଲେ, ଆ ଭିତରେ କି ଆଉ ବିଲ୍ଡର ଜଣେ ଆସିକି ଘର ଫର ବନେଇଦେଲା କି ନା କ'ଣ, ଆଶ୍ଚର୍ଯ୍ୟ ହେଇଗଲେ, ତାଙ୍କ ଘରକୁ ଚିହ୍ନି ପାରିଲେନି। ଏମିତି ତାଙ୍କ ପତ୍ନୀ ଏଇସବୁ ଆସୁଛନ୍ତି ଯେତେବେଳେ, କ'ଣ ଇଏ ଆସୁଛନ୍ତି ସୁଦାମ ଯେତେବେଳେ ଆସୁଛନ୍ତି, ଚାରି ତାଙ୍କ ସ୍ତ୍ରୀଙ୍କୁ ଖବର ମିଳିଗଲା ତାଙ୍କ ସ୍ୱାମୀ ଆସୁଛନ୍ତି, ତାଙ୍କର ସେ ଆସିଛନ୍ତି ତାକୁ ପାଛୁଡ଼ି ନେବା ପାଇଁ, ତାଙ୍କ ସ୍ତ୍ରୀକୁ ଦେଖି ସେ ଚିହ୍ନି ପାରୁଛନ୍ତି, ଦେବୀ ଭଳିଆ ରହିଛନ୍ତି, ସେ ଅପ୍ସରା ଭଳି ରହିଛନ୍ତି, ଏଭଳି ହେଇଯାଇଛନ୍ତି। ତେଣୁ ତାଙ୍କ ସ୍ତ୍ରୀ ଚିହ୍ନି ପାରୁଛନ୍ତି, ଇଏ ଚିହ୍ନି ପାରୁଛନ୍ତି ସ୍ତ୍ରୀଙ୍କୁ, ସେ ତାଙ୍କୁ ପାଛୁଡ଼ି ନେଇଗଲେ, ସବୁ ଏଇଭଳି ଭାବରେ ସବୁ ରହିଛି, ରାତାରାତି ସବୁ ଏଇଭଳି ସବୁ କରିଦେଲେ ତାଙ୍କର ଗୃହକୁ କୁଡ଼ିଆକୁ, ମହଲ ଦ୍ୱାରକା ଭଳି ମହଲ କରିଦେଲେ, ଏଭଳି ରହିଛି ଭଗବାନ ଏଭଳି ଦିଅନ୍ତି। କିନ୍ତୁ ଆମର ପ୍ରସଙ୍ଗ ହେଉଛି, ଆମର କହିବା କଥା ହେଉଛି, ଯେଉଁମାନେ ସେ କୁହାଯାଏ ଯେ ଯଦିଓ ଏତେ ସବୁ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଉଥିଲେ, କିନ୍ତୁ ସେ ଐଶ୍ୱର୍ଯ୍ୟ ସବୁ ସେ ଗ୍ରହଣ କରୁନଥିଲେ, ସୁଦାମା ସେଇ ଦରିଦ୍ର ଭଳି ଜୀବନଯାପନ କରୁଥିଲେ, ସେ କୌଣସି ପଲଙ୍କ ଇତ୍ୟାଦି ସବୁ ରହିଛି, ସେସବୁ ତା ଉପରେ ଶୟନ କରୁନଥିଲେ, ସେ ତଳେ ଶୟନ କରୁଥିଲେ, ଏସବୁ କଥା ରହିଛି। ତେଣୁ ଏତେ ଧନ ସବୁ ରହିଛି, କିନ୍ତୁ ସେ ଧନ ଦ୍ୱାରା ତାଙ୍କର କୌଣସି ଆକର୍ଷଣ ଆସୁନଥିଲା, ତାଦ୍ୱାରା ପ୍ରଭାବିତ ହୋଇକରି ଧନକୁ ଉପଭୋଗ କରୁନଥିଲେ, ନା ସେ ଭଗବାନ ସେବାରେ ଲଗାଉଥିଲେ। ବ୍ରାହ୍ମଣ ପ୍ରକୃତ ବ୍ରାହ୍ମଣ ହେଉଛି ଏଇଟା, ଆମେ ବର୍ତ୍ତମାନର ପରିସ୍ଥିତିରେ ଆମେ ଚିନ୍ତା କରିପାରିବା ନାହିଁ, ଏ କେମିତି ଗୋଟେ ଗାଭୀ ବଦଳରେ ଲକ୍ଷେ ଗାଭୀ ଦିଆଯାଉଛି, ଆଉ ପରେ ସବୁ କଥା ଆସିବ। ଆଉ ଜଣେ ବ୍ରାହ୍ମଣ କହିବେ, ଏ ଲକ୍ଷେ କ'ଣ, ଏ ଲକ୍ଷେ ବାଦ ଆହୁରି 10,000 ଦେଲେ ମଧ୍ୟ ମୁଁ ନେବି ନାହିଁ, ଅୟୁତ ଦେଲେ ମଧ୍ୟ ମୁଁ ନେବି ନାହିଁ, ଏସବୁ କହିବେ, ଏସବୁ ଘଟଣା ଆସିବ। ତେଣୁ ଏହିଭଳି ଭାବରେ ସେ କହୁଛନ୍ତି, କଶ୍ୟଚିତ୍ ଦ୍ୱିଜ ମୁଖ୍ୟ, ଏ ବ୍ରାହ୍ମଣ ମୁଖ୍ୟ, ବ୍ରାହ୍ମଣଙ୍କର ଏହିଭଳି ଭାବରେ ରହିଛି, ତାଙ୍କର ଗୁଣ ଏହିଭଳି ଭାବରେ ରହିଛି। ଭଗବତ ଗୀତା 6 ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ଏଇ କହୁଛନ୍ତି ଯେ, ଜ୍ଞାନ ବିଜ୍ଞାନ ତୃପ୍ତାତ୍ମା କୁଟସ୍ଥ ବିଜିତେନ୍ଦ୍ରିୟ ଯୁକ୍ତ ଇତ୍ୟୁଚ୍ଚତି ଯୋଗୀ ସମଲଷ୍ଟ୍ରାସ୍ମ କାଞ୍ଚନ। ମୁଁ ଥରେ ଆମେ ଯେତେବେଳେ ମୁଁ ଅଫିସରେ ଥିଲାବେଳେ ଏଇ କଥାଟି ଶ୍ଳୋକଟି ଆଲୋଚନା ହେଉଥିଲା, ଆମର ଜଣେ ବ୍ୟକ୍ତି ଜଣେ ସେ ଆମର କଲିଗ ଜଣେ ଥିଲେ, ସେଇଟା ବୁଝିପାରିଲେ ନାହିଁ, ସମଲଷ୍ଟ୍ରାସ୍ମ କାଞ୍ଚନ, ଟେକା ପଥର ସହିତ ସୁନାକୁ ସମାନ କରିଦେବେ କି କରିପାରିବ ଏଇଟା, ସେ ଚିନ୍ତା କରି ଏଇଟା ନୁହଁ, ଠିକ୍ ନୁହଁ, ଏଇଭଳି ଭାବରେ ସେ କହିଲେ ମୋତେ, କାରଣ ସେ ବୁଝିପାରିଲେ ନାହିଁ ଏସବୁ କଥାକୁ, ଏ ଯେଉଁ କେତେ ଉନ୍ନତ ସ୍ତରର କଥା ସେଇଟା ସେ ବୁଝିପାରିବେ ନାହିଁ। ଯେଉଁମାନେ ଜ୍ଞାନ ବିଜ୍ଞାନରେ ତୃପ୍ତ ହୋଇକି ରହିଛନ୍ତି, ତୃପ୍ତାତ୍ମା, ଭଗବତ ଗୀତା 6 ଅଧ୍ୟାୟରେ ଭଗବାନ ଏଇଟା କହୁଛନ୍ତି, ଜ୍ଞାନ ବିଜ୍ଞାନ ତୃପ୍ତାତ୍ମା କୁଟସ୍ଥ ବିଜିତେନ୍ଦ୍ରିୟ, ସେମାନେ କୁଟସ୍ଥ, କୁଟସ୍ଥ କହିଲେ ସେମାନେ କ'ଣ ଚିତ୍ ଶରୀର ତାଙ୍କର ଭଳି, ଚିତ୍ ଶରୀର ଭଳି ତାଙ୍କର ହୋଇଯାଇଛି, ଅପରିବର୍ତ୍ତନୀୟ ଶରୀର ସେ ପ୍ରାପ୍ତ ହୋଇଗଲେଣି। ଆମର ଯେଉଁ ଷଡ଼ ବିକାର ରହିଛି, ଭୌତିକ ଶରୀର ରହିଛି, ତାଙ୍କର ସେଭଳି ନୁହଁ, କୁଟସ୍ଥ ବିଜିତେନ୍ଦ୍ରିୟ, ଇନ୍ଦ୍ରିୟମାନଙ୍କୁ ସେ ଜିତିକି ରହିଛନ୍ତି, ବିଜିତେନ୍ଦ୍ରିୟ ବିଶେଷ ଭାବରେ ଜିତିଛନ୍ତି। ତେଣୁ କୁଟସ୍ଥ ବିଜିତେନ୍ଦ୍ରିୟ ଯୁକ୍ତ ଇତି ଉଚ୍ଚତ ଯୋଗୀ, ତାଙ୍କୁ କୁହାଯିବ ଯୁକ୍ତ ଯୋଗୀ, ଯୁକ୍ତ ଇତି ଉଚ୍ଚତ ଯୋଗୀ, ସେ ଯୁକ୍ତ, ଭଗବାନ ସେ ଯୁକ୍ତ। କେମିତି ଜାଣିବା ନା, ସମ ଲୋଷ୍ଟ୍ରାସ୍ମ କାଞ୍ଚନ, ଗୋଟେ ଲୁହା ବା ଗୋଟେ ପଥର ବା ଗୋଟେ ସୁନା ସମାନ ଦୃଷ୍ଟିରେ ଦେଖିବେ, ଆମେ ଚିନ୍ତା କରିପାରିବା ନାହିଁ, ଏଇଭଳି ଭାବରେ ରହିଛି କଥା। ତେଣୁ ଇଏ ବ୍ୟକ୍ତି ସେ ବ୍ୟକ୍ତି ଜଣ ବୁଝିପାରିଲେ ନାହିଁ, ସେ କହିଲେ ନା ଏଇଟା ଠିକ୍ ନୁହଁ, କେମିତି କାଞ୍ଚନ ସହିତ କେମିତି ଲୁହା ସହିତ ସମାନ ହେବ କେମିତି, ତେଣୁ ସେ ସ୍ତରକୁ ଯିବାକୁ ପଡ଼ିବ, ସେ ସ୍ତରକୁ ଗଲେ ଆମେ ବୁଝିବା, ସେ ସ୍ତରକୁ ନଗଲେ ଆମେ ବୁଝିପାରିବା ନାହିଁ। ତେଣୁ ଇଏ ଯେଉଁ ବ୍ରାହ୍ମଣ ଜଣଙ୍କ କଥା କୁହାଯାଉଛି, ଗୋ ଦ୍ୱିଜ ମୁଖ୍ୟସ୍ୟ, ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯେଉଁ କେହି ସେ ସେହି ସ୍ତରରେ ଥିଲେ, ଦ୍ୱିଜ ସେହି ସ୍ତରରେ ବ୍ରାହ୍ମଣ ଥିଲେ, ଶ୍ରେଷ୍ଠ ବ୍ରାହ୍ମଣ ଥିଲେ। ତେଣୁ ଦ୍ୱିଜ ମୁଖ୍ୟସ୍ୟ ଭ୍ରଷ୍ଟା ଗୌର ମମ ଗୋଦନେ, ସେ ଗାଭୀଟା ମଧ୍ୟ ଏଇ ରାଜା ଦେଇଛନ୍ତି, କିନ୍ତୁ ସେଇଟା ତାଙ୍କର ହେଇଗଲା। ରାଜା ଦେଲା ପରେ ଯିଏ ସେ ଗାଭୀଟା ଆଉ ରାଜାଙ୍କର ତା ନୁହଁ, ସେ ବ୍ରାହ୍ମଣଙ୍କର, ସେ ବ୍ରାହ୍ମଣଙ୍କର ପାଖରେ ରହିଥିଲା, ସେ ଗାଭୀ ଜଣଙ୍କ ରହିଥିଲା, କିନ୍ତୁ ସେ ଭୁଲରେ ପଳାଇ ଆସିଲା ରାଜାଙ୍କ ପାଖକୁ, ପଳାଇ ଆସିଲା ରାଜାଙ୍କ ଗୋଷ୍ଠୀକୁ ପଳାଇ ଆସିଲା। ଭ୍ରଷ୍ଟା ଗୋ ମମ ଗୋଧନେ, ତାଙ୍କ ଗୋଧନରେ ସେ ଆସି ମିଶିଗଲା, କିନ୍ତୁ କ'ଣ ସମ୍ପୃକ୍ତା ଅଭିଦୁଷା ସାହାଚ, କିନ୍ତୁ ଯଦିଓ ସେ ଗାଭୀଟି ସେ ବ୍ୟକ୍ତିଙ୍କର, ସେ ବ୍ରାହ୍ମଣଙ୍କର ଆଙ୍କର ଗୋଧନରେ ମିଶିଗଲା, କିନ୍ତୁ ଇଏ ଅଭିଦୁଷାମ ଏ ଜାଣିପାରିଲେ ନାହିଁ। ଅଭିଦୁଷାମ କହିଲେ ଏଇଭଳି ଭାବରେ ଜଣେ ଆଚାର୍ଯ୍ୟ କହୁଛନ୍ତି, ଏଇଭଳି ଭାବରେ ଭୁଲ ହେଇଛି, ତାଙ୍କର ଅନେକ ଥର ଭୁଲ ହେଇଛି, କିନ୍ତୁ ଭଗବାନ ବ୍ୟବସ୍ଥାରେ ଏଇଥରିକ ସେ ଭୁଲଟି ପଦାରେ ପଡ଼ିଲା ବା ଜଣା ପଡ଼ିଲା, କାରଣ ଆଧିରେ ଅନେକ ଶିକ୍ଷା ଆମ ପାଇଁ ରହିଛି, ଅନେକ ଶିକ୍ଷା ରହିଛି। ତେଣୁ ସମ୍ପୃକ୍ତା ଅଭିଦୁଷା ସାହାଚ, ସାହାଚ କହିଲେ ସେ ଗାଭୀକୁ ମୁଁ ଫୋନ୍ କ'ଣ କଲି ନା ମୟା ଦତ୍ତା ଦୁଜାତେ, ଆଉ ଜଣେ ବ୍ରାହ୍ମଣକୁ ଦେଇଦେଲି, ଆଉ ଜଣେ ବ୍ରାହ୍ମଣକୁ ଦେଇଦେଲି, ତାର ପରିଣାମ କ'ଣ ହେବ ଆଉ ପରଶ୍ଳୋକରେ ବର୍ଣ୍ଣନା କରାଯିବ। ଏଇଭଳି ଭାବେ ଗାଭୀ ଲକ୍ଷେ ଗାଭୀ ଦେଲେ ମଧ୍ୟ ସେ ନେବେ ନାହିଁ, ଏସବୁ କଥା ଆସିବ। କିନ୍ତୁ ଆମର ସମୟ ହୋଇଗଲା, ଆମେ କଥା ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା। ହରେ କୃଷ୍ଣ ହରେ କୃଷ୍ଣ।